उपस्थित भक्त सज्जन वृन्द, म अपमान कामर अन्तर्राष्ट्रिय कृष्ण भावना संघ तरफरु हार्दिक धन्यवाद ज्ञापन करुछि। जेहेतु आपमाने आज आमको एक सु अवसर प्रदान करछन्ति किछि हरि कीर्तन करबा पाइ, अवश्य आपमान मध्ये केहि एक जानि थाइ पारन हरि कीर्तन काहि करा जाए, तार की फल, তার কি আবশ্যকতা আছে এই জানিতেই পারন্তি কি ন জানিতেই পারন্তি। কিন্তু এই হরি কীর্তন এ প্রকার অভ্যর্থ ফলপ্রদ যে এথিরে জ্ঞান অজ্ঞানর কৌশি আবশ্যকতা রহে না। জ্ঞান্ত সারে হো বা অজ্ঞাত সারে হো, যদি কেহি হরি কীর্তন করন্তি বা কীর্তনরে অংশগ্রহণ করন্তি সেমানে তার ফল পাঁচি, এতে কিছু সন্দেহ নাই। এ হচ্ছে সাধু শাস্ত্র কথা, তসমা শাস্ত্র প্রমাণ কার্য কার্য ব্যবস্থিত। শ্রীমদ্ভগবদ গীতারে এ কথা কুহাযাইছে, কোটা কার্য কোটা অকার্য আমি কেমন বিবেচনা করিবা, সে বিবেচনাটা কাহা উপরে আধারিত হব। তেণু গীতার কহা তসমা শাস্ত্র প্রমাণ কার্যাকার্য ব্যবস্থিত, শাস্ত্র প্রমাণ অনুযায়ী কার্য কোটা ও কার্য কোটা আমি নির্ণয় করি, কার্যটা আমি করিবা ও কার্যটা ত্যাগ করিবা, ই আমি পাই দিয়া যাচ্ছি। তেণু সে আমি জাঁয়া পড়ব শাস্ত্র প্রমাণটা কি, শাস্ত্র কহিলে ক তাহা অবশ্য অনেকঙ্কর ধারণাই নথিল। শাস্ত্র কহিলে বৈদিক শাস্ত্রকে বুঝায়। সে পুণি আউ এক প্রশ্ন আসিল, বৈদিক শাস্ত্র কি তাহা মধ্যে অনেক জানতি না। তেণু এসবকে ভালোভাবে বুঝি নেওয়া পাই পড়ব। জনে প্রসিদ্ধ আচার্য শ্রীমান মধ্বাচার্য এ সম্বন্ধে কহছেন, বৈদিক শাস্ত্র কহিলে বেদ, বেদ সমন্ত শাস্ত্র, রূপ সাম যজু অথর্ব এই চারি বেদ, মহাভারত মূল রামায়ণ, বাল্মীকি মুনিকৃত রামায়ণ, নারদ পঞ্চরাত্র এবং অনুকূল অষ্টাদশ পুরাণ আছে, তার মধ্যে সর্ব ভাগবত মহাপুরাণ শ্রীমদ ভগবত গীতা তাহা বেদ মধ্যে যাচ্ছে, গীতোপনিষদ যে গীতা গীতার প্রথম উদ্ধার কলে তসমা শাস্ত্র প্রমাণ কার্য কার্য ব্যবস্থিত, এইসব শাস্ত্র প্রসিদ্ধ আচার্য শ্রীমদ মাধ্বাচার্য কইছেন। মাধ্বাচার্য জনে চারি বৈষ্ণব আচার্যঙ্ক মধ্যরু প্রসিদ্ধ অন্যতম, মহাজন যেন গত সপন্থা এই মহাভারতের কুহাইছে। মহাভারত আজকাল টিভিরে প্রসারিত হচ্ছে, গাঁ গাঁ তো সব টিভি রখিলেনি, তুমি এই গাঁর কোনো ইলেকট্রিক নাই তাহলে টিভি ফিভি কমিটি দেখুথিবে মুঁ জানিপারুনি, এ প্রতি ঘরে ঘরে সব টিভি তো রখিলেনি, তবে সে কেমিতি আপনার দেখুথিবে বা মহাভারত কে পাঠ করুথিবে। সেথেরে ধর্মবকর চতুর প্রশ্ন অছি যুধিষ্ঠ মহারাজ, তন্মধ্যে এক প্রশ্ন থিলা কপন্থা বাকিটা কে, কাহিঁকি না অনেক কহন্তি এ প্রচলিত অছি যত মত কত পথ, অনেক পথ অনেক মত মুনিঙ্কর নানা মুনিঙ্কর নানা মত অছি, তেণু যত মত তত পথ, তাহলে কোপন তার বাটুটা কে ইয়ার তাৎপর্য কি? সেথিপাইঁ এই প্রশ্ন পচারে ধর্মবক যুধিষ্ঠির মহারাজ। যুধিষ্ঠির মহারাজ হচ্ছেন জন প্রধান ভক্ত ভগবান কৃষ্ণঙ্কর বৈষ্ণব প্রাণিক অধিকারী। তেমন সে কহিলে তর্ক প্রতিষ্ঠা সূত্রে বিভিন্ন নাশা ভৃষিজস্য মদন ভিন্নম ধর্মস্য তত্ত্ব নিহিত গুহায় মহাজন জেন গতস্কন্ধা। মহাজন জেন গতস্কন্ধা, মহাজন মানে যে পন্থা যে বাট আমি দেখেছি আমি সেই বাটে যাব। তর্ক প্রতিষ্ঠা সূত্রে বিভিন্ন নাশা ভৃষিজস্য মদন ভিন্নম ধর্মস্য তত্ত্ব নিহিত গুহায় মহাজন জেন গতস্কন্ধা। শ্রুতির প্রতিপাদ্য বিষয়ে যদি তর্ক করিব তাহলে নানা মত বাহিব, তাহলে তার্কিক মত বহু তার্কিক অনেক জৈমিনী কোণাদ গৌতম যাজ্ঞবল্ক্য এসব পাতঞ্জলি এ বহু বহু দার্শনিক বহু তার্কিক অনেক বহু দর্শন আছে। সেদিন কহিলেন না সাহেব ঋষিজস্য মদন ভিন্ন, যদি শ্রুতির প্রতিপাদ্য বিষয়ে মনন করি কল্পনা করি নয়া গোটে বাহার করিকি মত মত দেব তাহলে সে মুনি পদবাচ যেমিতি আমার কহা যায় যে আজিকালি যে ডক্টরেট পাচ্ছেন সব ইউনিভার্সিটি নূতন থেসিস সাবমিট করবার গোটে গোটে সাবজেক্ট উচ্চ অধ্যাপক সব অনেক পরীক্ষা নিরীক্ষা করবে বাহার বি পঠা যাব অন্য অন্য বিশ্ববিদ্যালয় সব পরীক্ষা নিরীক্ষা করবে সব দেখবে যে হ্যাঁ ইয়ে যে মত দিয়েছেন যে থেসিস সংগ্রহ কম তোমার ওড়িয়ারে কোন থেসিস সন্দর্ভ সন্দর্ভ আমার মনে পড়ে যাবে হ্যাঁ এ যে সন্দর্ভ দিয়েছেন এ কেবে কে কেবে সবমিট করি না এ নয় একদম এলিজিবল টু বি অ্যাওয়ার্ডেড ডক্টরেট তাহলে ডক্টরেট পাইবা পাই যোগ্য হবে ইউনিভার্সিটি তখন ডক্টর ডক্টর ট্যাং ব্র্যান্ডেড ডক্টর ইয়ে কান যেমনি অছি সে ব্যাগা পাঠটা না সাহেব ঋষিজস্য মদন ভিন্ন। যুধিষ্ঠির মহারাজ কে শ্রুতির প্রতিপাদ্য বিষয় তো গোটে সর্বে হিসাবে এই দিয়ে অঙ্গে পাবে দিও এ তো কথাটা দিয়া হল না শস্ত্র শ্রুতির প্রতিপাদ্য বিষয় তো গোটে সর্বে হিসাবে এই দিয়ে অঙ্গে পাবে দিও তাই তো বেদ যাহাঙ্ক ঠারু আসুছি যে কৃষ্ণ যাহাঙ্ক নিঃশ্বাসিত বাণী হচ্ছে বেদ সে কহিলে সর্বে হিসাবে এই দিয়ে অঙ্গে পাবে দিও সমস্ত বেদের মু একমাত্র বেদ্য বিষয় পুরো ভিন্ন ভিন্ন অনেক অনেক কথা কোটি অছি কিন্তু মুনি হবা পাই হলে গোটে নূতন কাল্পনিক সে শ্রুতি রু বাহার করিকি দেবা তা নহলে মুনি পদবাক্য হইপারিব না বাবা দার্শনিক গুড়া গোটে দর্শন দেবে পুরা মননশীল মুনি স্পেকুলেটিভ থিওরি তাকে ইংরেজিরে কহন্তি স্পেকুলেটিভ থিওরি তাঙ্কর মনন প্রসূত সন্দর্ভ দেবে ইত্যা কথাটা সেথিপাইঁ বিভিন্ন হইযাইছি নত গোটে জিনিস না যত মত তত পথ কথা এটি নাহি ওয়ান ওয়ে গোটে বা তাকর ধর্ম সতর্ক নিহিত গুহায় মহাজন যেন গত সপন্থা ধর্মর যে তত্ত্ব তা মহাজন মানঙ্কর উদ্দেশ্যে অছি সে মহাজন মানে যে পন্থা দর্শন করেছেন দেখেই দিয়েছেন বাটটা সেই বাটরে আমি যা ইটা কথাটা কইলে তাহলে মহাজন কে পুরি সে আউ প্রশ্ন আসিল যদি হল মহাজন যে নগত সপন্থা তাহলে মহাজন কে
নানা মুনি মানে কোন মহাজন হবে
সেই পাঠ করা আসুচি আমার ওইটি জনে কহিলা না সে কথা বুঝিপারছেন যে জন দার্শনিক অনেক এথেইস্টিক সে হচ্ছেন যে কম তোমার কহতি তা চারবাক হ্যাঁ চারবাক ଚାରବାଗ ଜଣେ ପ୍ରଧାନ ଦାର୍ଶନିକ ସେ କହିଲା ଚାରବାଗ କ'ଣ ମହାଜନ ହୁଅନ୍ତି କି ଚାରବାଗ ଥିଓରିଟା କି କ'ଣ କିଅ ଚାରବାଗ ଥିଓରିଟା ହେଲା ଯାବତ ଯିବେ ସୁଖମ ଯିବେ ଋଣକୃତ ଭୂତମ ପିଇବେ ଇଏ ହେଲା ଚାରବାଗ ଥିଓରି ଚାରବାଗଙ୍କର ମତ ଇଏ ଚାରବାଗ ଜଣେ ଦାର୍ଶନିକ ତାହେଲେ ସେ କ'ଣ ମହାଜନ ନୁହନ୍ତି ନା କି ତାଙ୍କ ଭଲ କରିବା ତେଣୁ ଆମକୁ ବୁଝିବା ପାଇଁ ପଡ଼ିବ ପ୍ରକୃତ ମହାଜନ କିଏ ଏମିତି ତ କଥା କହିଲେ ଚଳିବ ନା ବାପା ଚାରବାଗ ଜଣେ ମହାଜନ ନୁହନ୍ତି ଚାରବାଗ ଜଣେ ସେଇ ମୁନିପ ଜଣେ ମନଶୀଳ ମୁନି ଜଣେ ଦାର୍ଶନିକ ତାଙ୍କର ଗୋଟେ ଦର୍ଶନ ଦେଇଛନ୍ତି ଯେଉଁଥିରେ କହିଲେ ଯାବତ ଯିବେ ସୁଖମ ଯିବେ ଋଣଙ୍କୁ ତା ଘୃତମ ପିଇବେ ଆରେ ବାପା ଯେଦିନ ପର୍ଯ୍ୟନ୍ତ ବଞ୍ଚିଛ ସେ ପର୍ଯ୍ୟନ୍ତ ସୁଖ କରିଯା ହଁ ଆଉ କ'ଣ ଏ ମାନବ ଦିନ ଜନ୍ମ ମିଳିବ ନା ଆଉ ସୁଖ କରିବ ବାପା ସୁଖ କହିଲେ କ'ଣଟା କିଅ କେଉଁଟାକୁ ତୁମେ ସୁଖ କହୁଛ କି ସୁଖ କହିଲେ ଇନ୍ଦ୍ରପ୍ରୀତିକୁ ସେ ବୁଝାଉଛନ୍ତି ଯାହା ଆମକୁ ଭଲ ଲାଗେ ତାଇ ତ ସୁଖ ଆମର ଆଉ କ'ଣଟା ହଁ କୁକୁଡ଼ାକୁ ବେକ ମୋଡ଼ିବା ମାଂସ ଝୋଳ କରିବା ବଢ଼ିଆ ଲାଗୁଛି ସେଟା ତ ସୁଖ ମଦ ପିଇଥିବା ଡକ୍ଟର ଇନ୍ଦ୍ର ହେଇଯିବା ତାଇ ଗୋଟେ ସୁଖ ରମଣୀ ନୃତ୍ୟ ଦେଖିକିରି ଆନନ୍ଦ ପାଇବା ତାହା ଏକ ସୁଖ ନା ନାଇଁ ଏଇଟା ତ ସୁଖ ନା ହଁ କୋଉଠି ଯାହା କହନ୍ତି ବାରାଙ୍ଗନାଙ୍କର ସଙ୍ଗ କରିବା ଇଲିସିଟ ସେକ୍ସ ବା ଅବୈଧ ସ୍ତ୍ରୀ ସଙ୍ଗ କରିବା ତାହା ଏକ ସୁଖ ଏବେ ତ ସୁଖର ଅନେକ କଥା ଅଛି ଯାହା ଇନ୍ଦ୍ରପ୍ରୀତି ତାକୁ ଲକ୍ଷ୍ୟ କରୁଛନ୍ତି ଚାରବା କିନ୍ତୁ ଶ୍ରୀମଦ ଭଗବତ ଗୀତା କହିଲେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜନୟ ମତେ ଆଦ୍ୟନ୍ତରନ୍ତ କହନ୍ତେ ନତେ ସୁର ମତେ ବୁଦ୍ଧ ଇଏ ଯୋଉ ସୁଖ କଥା ବାପା କହିଲ ଏ ଯୋଉ ଇନ୍ଦ୍ରପ୍ରୀତିର ସୁଖ ବା ଦୈହିକ ସୁଖ ଇଏ ହଉଛି ଦୁଃଖ ଜନୟ ଦି ସୋର୍ସ ଅଫ୍ ଅନଲିମିଟେଡ୍ ମିଜରୀ ଅନନ୍ତ ଦୁଃଖର ଜନକ ସୁଖ କାହିଁ ଭିତରେ ଲୋଭ ହଉଛି ଏ ବଢ଼ିଆ ରସଗୋଲା ପାହାଡ଼ରେ ମିଳୁଛି ପାହାଡ଼ ରସଗୋଲା ପ୍ରଧାନ ଆଉ କ'ଣ ସେଟା ସାଲେପୁର ରସଗୋଲା ମଧ୍ୟ ଅଛି ନା ନାଇଁ ବଢ଼ିଆ ରସଗୋଲା ଏ ରସଗୋଲା ଖାଇଲେ ତ ଯୋଉ ସୁଖ ମିଳିବ ଆଉ କ'ଣ ଅଛି ନା କି ନାଇଁ ଆଉ ଖୁବ ଆନନ୍ଦ ଲାଗୁଛି ଖୁବ ମିଠା ହେଇଛି ଯେ ପକେଇ ଦିଏ କେତେଟା ଖାଇବୁ କିରେ କମ୍ପିଟିସନ କମ୍ପିଟିସନ ସାରେ କମ୍ପିଟିସନ କିଏ ଅଧିକ ରସଗୋଲା ଖାଇପାରିବ କମ୍ପିଟିସନ ଚାଲିଛି ହଁ ପ୍ରତିଯୋଗିତା ଚାଲିଛି ସେ କହିଲେ ହଁ ଆସ ଠିକ ଅଛି ଆମେ ବାଜି ମାରିଲେ ଆଉ କେତେ ଖାଇବୁ ରେ କୋଡ଼ିଏଟା ରସଗୋଲା କୋଡ଼ିଏଟା ଜମା ଆମେ ତ ଦୁର୍ଦ୍ଧ ଚାଳିଶଟା ଖାଇବା ତୁ କେତେ ଆମେ ଅଧିକ ଷାଠିଏଟା ଖାଇପାରିବ ପ୍ରତିଯୋଗିତାକୁ ରସଗୋଲା ଖାଇଲେ ଭାଲ ତ ଭଲ ଲାଗୁଛି ସାଲେପୁର ରସଗୋଲା ପାହାଡ଼ ରସଗୋଲା ସୌଠୁ ଯିବ କୁଆଡ଼େ ବାପା ଭଲା ଡାଇରିଆ ତା ପର ଦିନ ଗଲେ ଦାଡ଼ା ପିଟିଲା ସୁଖ ତ ବାହାରିଗଲା ବାପା ଏହି ସଂସ୍ପର୍ଶା ଭୋଗା ଦୁଃଖ ଯୋଉ ନୟ ଏଇ ମତେ ଆଦ୍ୟନ୍ତ ବହୁତ କହନ୍ତ ଇଏ ନହତେ ସୁର ମତେ ବୁଦ୍ଧ ଗୀତା ସବୁ କଥା କହିଲେ ଆମକୁ ଯେଉଁମାନେ ବୁଦ୍ଧ ପଣ୍ଡିତ ଲୋକ ସେମାନେ ଏ ସ୍ପର୍ଶଜନିତ ଭୋଗ ଏ ବିଷୟ ପ୍ରୀତି ବା ଇନ୍ଦ୍ରପ୍ରୀତିରେ ମାତନ୍ତି ନା କାରଣ ଇଏ କଦାପି ସୁଖ ନୁହେଁ ଅନନ୍ତ ଦୁଃଖର ଜନକ ଏହା ହଉଛି ଆମର ଗୋଟେ କଥା ଆମର ମହାଜନ ମାନେ ଶାସ୍ତ୍ରଗଣ ଏ ଆଚାର୍ଯ୍ୟଗଣ ଏସବୁ ଶିକ୍ଷା ଦେଇଯାଇଛନ୍ତି କାରଣ ସେ ହେଉଛନ୍ତି ଆମର ଅତି ସୁହୃଦ ମଙ୍ଗଳାକାଙ୍କ୍ଷୀ ବନ୍ଧୁ ସେମାନେ ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ମା ଭଜିଲୁ ଦୁଃଖ କହିବୁ କାହାରେ ଏ ସାଧୁ ମହାଜନ ଗଣ ଏଇଥିରେ ଦୁଃଖ ଦେଖନ୍ତି ହଁ ମୁଁ ଏଠି କଥାଟି ଆପଦେ କହିଦେଉଛି ସେ ମହାଜନ କିଏ ଏଇ କଥାଟା ମୁଁ କହିବାକୁ ଯାଉଥିଲି ହଁ ମହାଜନ ହଉଛି ସାଧୁ ବା ଭକ୍ତ ଲୋକ ଯିଏ ଭକ୍ତ ସାଧୁ ତାଙ୍କୁ ହିଁ କୁହାଯାଏ ମହାଜନ କିନ୍ତୁ ମହାଜନ ନାଁରେ ଅନେକ କଥା ପ୍ରଚଳିତ ଅଛି গরিব লোক পক্ষে ধনাঢ্য ব্যক্তি ধনী লোক মহাজন হয়ে পড়ে ইরে বাপা কুয়ারে যাইল কি রে মহাজন ঘর করা যাইলি ঋণ কিছু আনবাই সে কুচি মহাজন যার ধন অনেক তার বিচারে মহাজন এ তো প্রচলিত অর্খ নিকটে পণ্ডিত মহাজন হয়ে পড়ে যে হরচমট দেখছি কিছু যৌগিক ক্রিয়া দেখছি মিশনারে যে সারা লোক পক্ষে সে এক মহাজন হয়ে পড়ে দুর্বল লোক পক্ষে সবল ব্যক্তি এক মহাজন হয়ে পড়ে এইপরি মহাজন বহু লোকের বহু প্রকার সারা হয়ে পড়ে কিন্তু মহাজন এসব কেউ যুধিষ্ঠির মহারাজ যে কহিলে মহাজন যে মহাজন মানে যে পন্থা নির্দেশ করছেন সেই পন্থা আমি অবলম্বন করবা সে কহি না এমান মহাজন মহাজন হচ্ছেন সাধু ভক্ত লোক সাধু মহাজন যে দুর্লভ মানব জন্ম লভিয়া সংসারে কৃষ্ণ না ভজিন দুঃখ কহিবু কাহারে যে এইতে দুঃখ দেখুন দুর্লভ মানব জন্ম পাইছি 84 লক্ষ জীবজনী ভিতরে মানব জনি সুলভ এ প্রকার জনি যে পাইছি অথচ সে কম করুছি না রমণী নৃত্য দেখিকি সুখ পাচ্ছি আনন্দ অনুভব করুছি মাংস ভোজন করিকি জহার উতৃপ্তি দিয়ে কত আনন্দ পাচ্ছি কোটি কে মদ্যপান করিকি ইন্দ্রত্ব উপভোগ করিকি আনন্দ পাচ্ছি সে দেখুছি এটা কেড়ে দুঃখিকি দুর্লভ মানব জন্ম পাইছি কৃষ্ণ ভোজন করুনি কেড়ে দুঃখী রে ইয়ে মহাজন এই দুঃখ দেখেন মহাজন অন্য কি দুঃখটা দেখে না সে সাধু মহাজন সে আত্মা আত্মানুভূতি লাভ করছে সে আত্মাকে দেখুছেন বাহ্য শরীরটা দেখুনা সেই মানে যে পন্থা নির্দেশ করছেন সেই পন্থাটা আমি গ্রহণ করা পাই পড়ব তাহা এপাই আমার শ্রীমদ ভাগবত সর্ববেদান্ত সার শ্রীমদ ভাগবতরে আমাকে দিয়া যাইছি দ্বাদশ মহাজনকর কথা স্বয়ম্ভু নারদ শম্ভু কপিল কুমার মনু প্রহ্লাদ জনক ভীষ্ম বলির বয়াসকির ভয়ং যমরাজ ইয়ে দ্বাদশ মহাজন 12 জন মহাজন স্বয়ম্ভু ব্রহ্মা জনে মহাজন নারদ জনে মহাজন শম্ভু শিবজী জনে মহাজন স্বয়ম্ভু নারদ শম্ভু কপিল দেবহূতি নন্দন কপিল নাস্তিক কপিল জনে অনেক সে মহাজন নুহতি দেবহূতি নন্দন কপিল জনে মহাজন কুমার চারি কুমার ই মহাজন মনু স্বয়ম্ভু মনু যে মনু সংগীত আলোচনা করছেন সে জন মহাজন কপিল কুমার মনু প্রহ্লাদ মহারাজ জন মহাজন জনক মহারাজ জন মহাজন ভীষ্ম জন মহাজন বড়ি মহারাজ সম্পূর্ণ আত্মনিবেদন যে করছেন বামদেব চরণে সে জন মহাজন বয়াস কিশোরদেব গোস্বামী জন মহাজন যমরাজ জন মহাজন এ দ্বাদশ মহাজন দ্বাদশ মহাজন কথা শ্রীমদ্ভাগবতে পাইছি শ্রীমদ্ভাগবতম প্রমাণ মঙ্গলম প্রেমা কুমর্থ মহান শ্রী চৈতন্য মহাপ্রভুর মতমিদম তত্রাদর না কর মহাপ্রভু এ মত দেলে শ্রীমদ্ভাগবত অমল প্রমাণমূলক গ্রন্থ ভুল ভটকাইছে কিছু না সর্ববেদান্ত সার ভাগবত যে না মানে সে যবন সম তার শাস্ত্র আছে জন্মে জন্মে প্রভু জন তুমি ভাগবত স্বীকার করিব ভাগবতর যে প্রমাণ দিয়াছি অমল প্রমাণ সিদ্ধান্ত দিয়া যাইছি তাকে জীবনরে গ্রহণ করিব না তুমি মেছ তুমি চব জন্ম জন্মান্তর ধরি নিশ্চিত ভাবে তুমি জন্মদণ্ড পাইব ই স্বতঃসিদ্ধ কথা তেমন ভাগবতের দ্বাদশ মহাজন কথা কুয়া যাইছে আর দ্বাদশ মহাজন 12 জন মহাজন বার্তা বার্তা দেখে না সমস্ত গোটে বাট দেখেছেন সমস্ত গোটে বাট দেখেছেন ଜୀବନର ଲକ୍ଷ୍ୟ ମାନବ ଜୀବନ ଲକ୍ଷ୍ୟ ହେଲା ପରମାର୍ଥ ଲାଭ, କୃଷ୍ଣ ପାଦ ପଦ୍ମ ଲାଭ, ତାକୁ ପାଇବାର ପନ୍ଥା ହଉଛି ଏକାନ୍ତ ଭକ୍ତି ଗୋବିନ୍ଦେ ଯତ୍ତତ୍ ସର୍ବତ୍ର ତଦିକ୍ଷଣ ପ୍ରହ୍ଲାଦ ମହାରାଜ ମହାଜନ ସୂତ୍ର ଏଇ କଥା କହିଲେ, ଏକାନ୍ତ ଭକ୍ତି ଗୋବିନ୍ଦେ ଯତ୍ତତ୍ ସର୍ବତ୍ର ତଦିକ୍ଷଣ, ଐକାନ୍ତିକ ଭକ୍ତି ଗୋବିନ୍ଦ ପଦାରବିନ୍ଦର ହେଲେ ତୁମେ ସର୍ବତ୍ର ତାଙ୍କୁ ଦେଖିବ, ଶେଷରେ ତାଙ୍କର ପଦାରବିନ୍ଦ ଲାଭ କରିବ। ଆଉ ଗୀତା ଭାଗବତ ସେଇ କଥା କହୁଛନ୍ତି, ପ୍ରତ୍ୟେକ ମହାଜନ ଯିଏ ପ୍ରାମାଣିକ ମହାଜନ ଏକାଦଶ ମହାଜନ ଆଉ ତାଙ୍କର ଯୋଉ ପରମ୍ପରାରେ ଆସୁଛନ୍ତି ଅଧସ୍ତନ ଗଣ ମହାଜନ ସେମାନେ ସମସ୍ତେ ସେମାନେ ଗୋଟେ କଥା କହିଛନ୍ତି। ତେଣୁ ମହାଜନ ଏ ସିଏ କେହି ନୁହନ୍ତି, ଏଇଟା ଆମେ ପ୍ରଥମେ ବୁଝିବା ପାଇଁ ମହାଜନ ଜୈନ ଗତସନ୍ଧ। ମୁଁ କହିବାର ତାତ୍ପର୍ଯ୍ୟ ହେଉଛି ମାଧାଚାର୍ଯ୍ୟ ଜଣେ ତତ୍ରୁପ ମହାଜନ, ତେଣୁ ମହାଜନ ସୂତ୍ରରେ ସେ ଶାସ୍ତ୍ରର ସଂଜ୍ଞା ଦେଲେ, ନିର୍ଣ୍ଣୟ କରିଦେଲେ ଏସବୁ ଶାସ୍ତ୍ର ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟକାର୍ଯ୍ୟ ବ୍ୟବସ୍ଥିତ। ଶାସ୍ତ୍ର ପ୍ରମାଣ ଅନୁଯାୟୀ ଆମେ କେଉଁଟା କାର୍ଯ୍ୟ କେଉଁଟା ଅକାର୍ଯ୍ୟ ଆମକୁ ବାଛି ନେବା ପାଇଁ ପଡ଼ିବ, ନିର୍ଣ୍ଣୟ କରିବା ପାଇଁ ପଡ଼ିବ। ମନ ମୋ ତାପରେ ହଁ ମୋ ମନ ତ ଏଇଟା ଆଉ ମୁଁ ଆଉ କାହା କଥା ଶୁଣେ ନା, ମୁଁ ସେ ଆଉ କୋଉ କଥା ମାନିବି ନା, ମୁଁ ତ କାହାକୁ ମୁଣ୍ଡ ଲଗାଏ ନା। ଆଉ ଏଇଟା ପାଠଟା ଆସିଲାଣି ଏଠି, ଇଏ ଇଏ କୋଉ ପାଠ ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟକାର୍ଯ୍ୟ ବ୍ୟବସ୍ଥିତ କଥା କୁହାଗଲାଣି, ତୁମର ଇଏ ପାଠ କୋଉଠୁ ଆସିଲା? ହଁ ଗୀତା ଯିଏକି ସର୍ବବେଦାନ୍ତ ସର, ସେ କହିଲେ ପ୍ରଥମ ଶିକ୍ଷା ଦେଲେ ଅର୍ଜୁନକୁ, ଆମେ ଶରୀର ନୁହଁ ଆମେ ଆତ୍ମା, ଏଇଟା ପ୍ରଥମ ଜିନିଷଟା, ଫାର୍ଷ୍ଟ ଲେସନ୍, ଏଇଟା ପ୍ରଥମ ପାଠ। ଯେମିତି ପ୍ରଥମ ପାଠ ଦ୍ୱିତୀୟ ପାଠ ତୁମର ପଢ଼ା ସବୁ ସ୍କୁଲରେ, ସେମିତି ଫାର୍ଷ୍ଟ ଲେସନ୍, ଆମେ ଶରୀର ନୁହଁ ଆମେ ଆତ୍ମା, ଆତ୍ମାର ଜନ୍ମ ନାହିଁ ମୃତ୍ୟୁ ନାହିଁ କୌଣସି ପରିବର୍ତ୍ତନ ନାହିଁ, ନିତ୍ୟ ସନାତନ ବସ୍ତୁ, ଏ ପାଠ ହେଲାଣି। ପୁନଶ୍ଚ ପରମାତ୍ମାଙ୍କର ଅଂଶ, ହଁ ସର୍ବସ୍ୱ ଚାଣ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ଅପହନ ଅଂଶ। ଏ ଗୀତାରେ ଭଗବାନ କୃଷ୍ଣ କହିଲେ ମୁଁ ସମସ୍ତଙ୍କ ଭିତରେ ପରମାତ୍ମା ଉପରେ ଅଛି, ସର୍ବତ୍ର ପରମାତ୍ମା ଉପରେ ପରିବ୍ୟାପ୍ତ ହେଇଛନ୍ତି ସେ। ପ୍ରହ୍ଲାଦ ମହାରାଜ ତମ୍ବରେ ଦେଖିଲେ, କୁମ୍ଭରେ ଦେଖିଲେ, ଭାଲେନ୍ଦ୍ର ସିଂହଦେବ ସେ କୋଉ ନାହାନ୍ତି ତ ଆମେ କହିପାରିବା ନା, ନମସ୍କାରଟା ପ୍ରଣାମଟା କୋଉ ଶରୀରକୁ କରାଯାଏ ନାହିଁ ବାପା, ସେ ପରମାତ୍ମାଙ୍କୁ କରାଯାଏ। ତେଣୁ କଣ କ୍ଷତି ଅଛି, କଣ କ୍ଷତି ଅଛି ମହନ୍ତ ମହାରାଜ କହନ୍ତୁ ଦେଖି। ମହନ୍ତ ମହାରାଜ ଆସିଲେ ମୁଣ୍ଡ ଲଗେଇକି ଦଣ୍ଡବତ କଲେ, ସେ ବାବ ମୁଣ୍ଡ ଲଗେଇ ଦଣ୍ଡବତ କଲେ, ସେ ବାବ ମୁଣ୍ଡ ଲଗେଇ ଦଣ୍ଡବତ କଲେ, ସେ ବାବ ମୁଣ୍ଡ ଲଗେଇ ଦଣ୍ଡବତ କଲେ, ଏସବୁ ତ ପରମାତ୍ମା ଦଣ୍ଡବତ କରୁଛନ୍ତି, ଆଉ କଣ ଅସୁବିଧା କି ଅଛି? କାୟମ ନୁହଁ, ସବୁ କାହାକୁ ଦଣ୍ଡବତ କରୁନୁ, ବା ସରଟାକୁ ଦଣ୍ଡବତ କରୁନୁ,
ସରଟାକୁ ଦଣ୍ଡବତ କରିବା କଥା ହେଇଥିଲେ ସବୁକୁ ବି ଲୋକ ଦଣ୍ଡବତ କରନ୍ତି, ତାକୁ କେହି ଦଣ୍ଡବତ କରନ୍ତି,
ଦାୟିତ୍ୱ ପାଠ ଭଲ ଏଇଟା ପାଠଟାକୁ ଆମକୁ ମାନୁ ନାହିଁ, ଇଏ କଥା କହିଲେ କି ହବ ବାପ। ତେଣୁ କହିଲା ମହାଜନ ଜନଗତ ସଫଳତା, ମହାଜନ ମାନଙ୍କର ପଦାଙ୍କଟା ନିରୂପ କରୁଛନ୍ତି, ସେଇ ବାଟରେ ଗଲେ ଆମକୁ ବିପଦ କିଛି ପଡ଼ିବ ନା, ସେଫେଷ୍ଟ ୱେ ନିରାପଦ ପନ୍ଥା ସେଇଟା, ନହେଲେ ତ ବିପଦ ପଦେ ପଦେ ଅଛି ନା ଏଠି। ହଁ ଇଏ କଥା ରହୁଛି ଆମର, ତାପର କଥା ହେଉଛି ମୋର କହିବାର ତାତ୍ପର୍ଯ୍ୟ ଅଛି ଯେ ଆମେ ଯେହି ସଂସ୍କୃତା ଭୋଗା ଦୁଃଖ ଜନ ଇଏ ଆଦ୍ୟନ୍ତବନ୍ତ କୌନ୍ତୟ ନ ତେସୁ ରମତେ ବୁଦ୍ଧ, ଏ ଯେଉଁ କଥାଟା ମୁଁ କହିଥିଲି ତାରି ପରେ କଥା କହୁଛି ମୁଁ, ଏ ଯେଉଁ ସ୍ପର୍ଶଜନିତ ଭୋଗ, ଏ ଯେଉଁ ବିଷୟ ଭୋଗ ବା ଇନ୍ଦ୍ରିୟ ପ୍ରୀତି, ଏହା ପ୍ରକୃତ ପକ୍ଷେ ସୁଖ ନୁହେଁ, ଏହା ହେଉଛି ନାନା ଦୁଃଖର ଜନକ। ତେଣୁ ବୁଦ୍ଧା ପଣ୍ଡିତମାନେ ଯେଉଁମାନେ ମହାଜନ, ଯେଉଁମାନେ ତତ୍ତ୍ୱଜ୍ଞ, ସେମାନେ କଦାପି ଆ ପଛରେ ଧାବମାନ ହୁଅନ୍ତି ନା, ପ୍ରକୃତ ସୁଖ ଆତ୍ମସୁଖ ଆତ୍ମାର ଯେଉଁଠି ସୁଖ, ସବୈ ପୁଂସ ପର ଧର୍ମ ଦତ ଭକ୍ତି ଅଧ୍ୟକ୍ଷତାସୁ ପ୍ରସିଦ୍ଧତି ଶ୍ରୀମଦ ଭାଗବତରେ କଥା କୁହାଗଲା, ଇଏ ହେଉଛି ପରମ ଧର୍ମ, ଯତ ଭକ୍ତିର ଅଧ୍ୟକ୍ଷତେ ଅଧ୍ୟକ୍ଷତ ବସ୍ତୁ ଯେ ଭଗବାନ, ଯାହାକୁ ତୁମେ ତୁମେ ଇନ୍ଦ୍ର ସାହାଯ୍ୟରେ ତୁଳନା କରିପାରିବ ନା, ସେ ଅକ୍ଷତ ବସ୍ତୁ ନୁହନ୍ତି, ସେ ଅଧ୍ୟକ୍ଷତ ବସ୍ତୁ ଅର୍ଥାତ୍ ଭଗବାନ, ଭଗବତ୍ ପଦାରବିନ୍ଦରେ ଭକ୍ତି, ଲୋକ ଭକ୍ତିର ଭକ୍ତି ଯେ ଅହେ ତୃତୀୟ ପ୍ରତୀୟତା ଜୟ ଆତ୍ମା ସୁପ୍ରସିଦ୍ଧି ଯୋଉ ଭକ୍ତି ହେଉଛି ଅହେ ତୃତି ଆଉ ପ୍ରତିହତା କାହିଁକି ଆତ୍ମ ପ୍ରତି ଏଇଟା ପ୍ରତିହତ ହବ କେମିତି ବାପା ଇଏ ପ୍ରତିହତ ହେଇପାରିବ ଇଏ ହେଉଛି ପରମ ଧର୍ମ ଏ ଭାଗବତରେ କୁହାଗଲା ଆମର ତେଣୁ ମହାଜନ ମାନେ ଭକ୍ତି ପନ୍ଥାଟା ପ୍ରଦର୍ଶନ କରିଛନ୍ତି ସେମାନେ ଇନ୍ଦ୍ରପ୍ରୀତି କଥା କହିନାହାନ୍ତି ତେଣୁ ତମ ଚାରବାକ ଇନ୍ଦ୍ରପ୍ରୀତି କହିଲେ ଯାବତ୍ ଯିବେ ସୁଖମ ଯିବେ ତୃଣଙ୍କୃତା ଘୃତମ୍ ପିବେ ସେ ମହାଜନ ଆଉ କଣ ହେଲା ତୁମେ ଯଦି ତାଙ୍କୁ ଗ୍ରହଣ କଲ ସେ ପୁଣି ଗୋଟେ କଥା କହିଛନ୍ତି ଋଣଙ୍କୃତା ଘୃତମ୍ ପିବେ ସେ କହିନାହାନ୍ତି କୁକୁଡ଼ା ଝୋଳଙ୍କା ଦେ ନଦଉ ପିବେ ଏ କଥା ତ ସେ କହିନାହାନ୍ତି ଅଥଚରେ ତାଙ୍କଠୁ କଳି ପଡ଼ିବନି ଆହୁରି ଅଧିକା ହେଇଗଲେ ଆଉ ତା କଥା ନହେଲେ ଶିଷ୍ୟ କେମିତି ହବ ଗୁରୁକୁ ବଳି ପଡ଼ିଗଲେ ଆଉ ଇଏ ପାଠ ହେଇଛି ମୋର ମନେ ପଡ଼ୁଛି ଗୋଟେ ଗପ ଏ ସମ୍ବନ୍ଧରେ ଜଣେ ରଜା ପୁଅ ଥିଲେ ସେ ବଡ ଖେଳ ପ୍ରିୟ ରଜା ତ ଖିଆଲି ନା ରଜା ପୁଅ ବି ଖିଆଲି ସେ କହିଲେ କେମିତି ଖେଳିବା କାହା ସାଙ୍ଗରେ ଖେଳିବା ନା ଯେ ମେଣ୍ଢା ଆଉ ମାଙ୍କଡ଼ ଏଇଆକୁ ନେଇ ଖେଳିବା ଆମେ ଖିଆଲି ରଜା ପୁଅ ରାଜା କହିବେ ତ ହବ ଆସିଲେ ପଲ ପଲେ ମେଣ୍ଢା ଆସିଲେ ମାଙ୍କଡ଼ ବି ବହୁତ ଧର ହେଇକିରି ଆସିଲେ ରଜା ପୁଅ ଖେଳିବେ ମେଣ୍ଢା ଆଉ ମାଙ୍କଡ଼ଙ୍କ ସାଥିରେ ଆଉ ତାଙ୍କର ଖେଳିବା ପ୍ଲେ ଗ୍ରାଉଣ୍ଡ ଅଛି ସେଠିକି ମେଣ୍ଢା ଉପରେ ବସିକିରି ରଜା ପୁଅ ଯିବେ ମାଙ୍କଡ଼ ମାନଙ୍କ ସାଥିରେ ମେଣ୍ଢା ମାଙ୍କଡ଼ ସାଥିରେ ଖେଳିବେ ସେ ମାଙ୍କଡ଼ ଦଳ ଭିତରେ ଗୋଟେ ବୁଢା ମାଙ୍କଡ଼ ବୁଢା ମାଙ୍କଡ଼ ବୁଢା ଲୋକ ମାନେ ବୟସ୍କ ଲୋକ ତ ଅଭିଜ୍ଞତା ଅଛି ତ ମାଲୁମ ଅଛି ତ କିଛି କଥା ଭଲ ମନ୍ଦ କଥା ଆଉ ସେମିତି ଗୋଟେ ମେଣ୍ଢା କଳ ଭିତରେ ଗୋଟେ ଅମାନିଆ ମେଣ୍ଢା ଥାଏ ସେ କଥା ମାନେ ନା ଜମା ଆଉ ବଡ ହୃଷ୍ଟପୃଷ୍ଟ ରଜା ଘର ଖାନା ଖାଉଛନ୍ତି ମାଙ୍କଡ଼ ମାନଙ୍କ ଏ ଡାଳ ସେ ଡାଳ ଡେଇଁବାକୁ ବି ପଡ଼ୁନି ମେଣ୍ଢାକୁ ଆଉ କୌଣସି କୁଆଡ଼କୁ ଯିବା ପାଇଁ ପଡ଼ୁନି ରଜା ଘର ଖାନା ଖାଉଛନ୍ତି ବେଶ ହୃଷ୍ଟପୃଷ୍ଟ ହେଇଛନ୍ତି ଆଉ ଗୋଟେ ଅମାନିଆ ମେଣ୍ଢା ଥାଏ ସେ ମାନେ ନା ସେ ପଳେଇ ଯାଏ ରୋଷଶାଳାକୁ ରଜାଙ୍କ ରୋଷଶାଳାକୁ ପଳେଇ ଯାଏ ତାଙ୍କ ରୋଷଶାଳାରେ ବହୁତ କଥା ହଣ୍ଡା ବହୁତ ରନ୍ଧା ହେଉଛି ସବୁ ରୋଷଶାଳାରେ ନିଆଁ ଲାଗୁଛି ସେ ରୋଷେଇଆ ମାନେ ସେ ମେଣ୍ଢାକୁ ତଡ଼ନ୍ତି ସେ ମାନେ ନାହିଁ ମୁହଁ ପୁରେଇ ଖାଏ ସେଠୁ ସେ ନିଆଁ ଫାଳିଆ ଧରିକିରି ତାଙ୍କୁ ବାଡ଼େଇବା ପାଇଁ ବାହାରନ୍ତି ଏଠି ତଡ଼ନ୍ତି ଇଏ ବୁଢା ମାଙ୍କଡ଼ ଦେଖୁଥାଏ ବସିକିରି ସିଏ ଦିନେ କହିଲା ତାଙ୍କ ମାଙ୍କଡ଼ ଦଳ ବୁଢା ମାଙ୍କଡ଼ ନେତା ତାଙ୍କ ମାଙ୍କଡ଼ ଦଳର କହିଲା ଭାଇ ବିପଦ ଖୁବ୍ ସମୀକତ ଇଏ ଯୋଉ ମେଣ୍ଢା ଆଉ ରୋଷେଇଆଙ୍କର କଳି ଲାଗିଲାଣି ଇଏ ଆମ ପ୍ରତି ବିପଦ ଇଏ କଣ ଆମ ପ୍ରତି ବିପଦ ନା ଦିନେ ସେ ମେଣ୍ଢା ଯେ ଅମାନିଆ ମେଣ୍ଢା ପଶୁଛି ରୋଷେଇ ଶାଳରେ ସେ ଯୋଉ ପାଚକ ତାକୁ ନିଆଁ ହୁତାରେ ବାଡ଼ଉଛି ତା ନିଆଁ ତ ତା ଲୋମରେ ଲାଗିବ ଦିନେ ଆଉ ଯେତେବେଳେ ଲୋମରେ ଲାଗିବ ସେ ସବୁଠୁ ଦୌଡ଼ିବ ଦୌଡ଼ିକିରି ପାଖରେ ଅଛି ଘୋଡ଼ାଶାଳ ତାରି ଭିତରେ ପଶିବ ଆଉ ଘୋଡ଼ାଶାଳ ଯେତେବେଳେ ପଶିବ ଘୋଡ଼ାଶାଳଟା ଜଳିଯିବ ଘୋଡ଼ାମାନେ ପଡ଼ିଯିବେ ଘୋଡ଼ା ଘା ତ ହବ ଘୋଡ଼ା ପଥିରେ ଆଉ ସେ ଘା ଆଉ ଭଲ ହବ ନା କୌଣସି ଔଷଧରେ ଭଲ ହବ ନା କଣ ଔଷଧ ନା ମାଙ୍କଡ଼ ଚର୍ବି ହଉଛି ତାର ଔଷଧ ମାଙ୍କଡ଼ ଚର୍ବି ହଉଛି ଘୋଡ଼ାର ଘୋଡ଼ା ଘାକୁ ଭଲ କରିବାର ଔଷଧ ସବୁଠୁ ରଜା କଣ ଆଉ କଣ ତୁମକୁ ତାହା ତମ ମାଙ୍କଡ଼କୁ ପୋଷିବେ ନା କଣ ତା ଘୋଡ଼ା କେତେ ଦାମ ତାକୁ ମରିବାକୁ ଦେବେ କହିବେ ଇଏ ମାଙ୍କଡ଼ ମାନଙ୍କୁ ମାରିକିରି ତା ଚର୍ବି ବୈଠ ଆଣ ମୋ ଘୋଡ଼ାକୁ ଭଲ କର ଏ ନିଶ୍ଚୟ ହବ ତେଣୁ ଶୀଘ୍ର ପଳେଇଯିବା ଇଏ କଥା କହିଲେ ବୁଢା ମାଙ୍କଡ କିନ୍ତୁ ଆଉ ଟୋକା ମାଙ୍କଡ ଗୁଡାକ ମାନିଲେ ନା ଆରେ ବଢିଆ ଖାନା ମିଳୁଛି ଏଡାଳ ସେଡାଳ ଡେଇଁବାକୁ ପଡ଼ୁନି କିଛି ନାହିଁ ହଁ ଇଏ ବୁଢା ଗୋଟା ହେଲାଣି ୟାର ବୁଦ୍ଧି ବିବ୍ରତ ହେଲାଣି ୟାର ବୁଦ୍ଧି ବିବ୍ରତ ହେଲାଣି ଏଇଟା ଗୋଟେ କଥା କହୁଛି ହେଡ଼ା ଆମେ ମାନିବା ନା ବୁଢା କହିଲା ହଉ ମୋ କଥା ଯଦି ଗନ୍ଧେଇଲା ଠିକ ଅଛି, ତୁମେ ଥା ତ ଫଳ ପାଇବା ପଛରେ, ଯାହା କହନ୍ତି କଣ କହନ୍ତି ନାଇଁ, ଗୋଟେ ଗାଉଁଲି କଥା ଅଛି, କଣ ଅଖା ଧୋଉଥବ ଗୁଣ ଗାଉଥବ ବାପା, ହଁ ସେ କଥା ସେଇ ବାଗିଆ ହବ। ବୁଢା କିନ୍ତୁ ଛାଡ଼ିକିରି ପଳେଇଲା, କହିଲା ଠିକ ଅଛି ମୁଁ ଯାଉଛି, ତୁମେ ଥା। ସତୁ ସତ ତ ସେଇଆ ହେଲା, ହଁ ମେଣ୍ଢାକୁ ଦିନେ ସେ ପିଟିଲା ଗୋଟାଏ ଜଳନ୍ତା କାଠରେ, ତା ଦେହ ରୁମରେ ନିଆଁ ଲାଗିଲା, ସେ ପଶିଲା ସତୁ ସତ ସେ ଘୋଡ଼ାଶାଳରେ, ଆଉ ଘୋଡ଼ାଶାଳ ହୁତୁ ହେଇ ପଡ଼ିଲା, ଅନେକ ଘୋଡ଼ା ସବୁଠୁ ଘୋଡ଼ା ଖଣ୍ଡିଆ ଘୋଡ଼ା ଘା ହେଲା। ଘୋଡ଼ା ମୂଲ୍ୟବାନ ରଜାଙ୍କର, ରଜା ସବୁଠୁ କଣ କରିବା ବାପା, ଏ କଥା କହିଲେ କି ହବ, ମୋର ତ ସେଇଟା ଦରକାର ଅଛି, ବୁଝିଲେ। ଆଉ ଗୋଟେ କଥା ମନେ ପଡ଼ିଯାଉଛି, ଆଉ ଗୋଟିଏ ଶୁଖୁଆ ବେପାରୀ ବୁଢ଼ି ଦେଲା ଆଜ୍ଞା, ଶୁଖୁଆ ବେପାରୀ ବୁଢ଼ି, ସେ ଶୁଖୁଆ ବିକେ ତା ଟୋକିରେ ନେଇକିରି ବିକ୍ରି କଲା, ବହୁତ ଗାଁ ବୁଲିଲା, ଶୁଖୁଆ ବି ସରିଗଲା, କିନ୍ତୁ ଗାଁ ବୁଲୁ ବୁଲୁ ବହୁତ ଗାଁ ବୁଲିଗଲା। ଏ ଶୀତ ଦିନିଆ ଦିନ ହେଇଛି, ଆଉ ପାଞ୍ଚଟା ବାଜୁ ଆଉ ତ ଅନ୍ଧାର ହେଇଗଲାଣି, ଆଉ ଅନ୍ଧାର ହେଇଗଲା, ବତା ବାତ ଘରଟା ବହୁତ ରହିଗଲାଣି, ବିଚାରି ଆଉ ଯାଇପାରିଲା ନାହିଁ, କ'ଣ କରିବ, ଏ ଗାଁରେ ଦିନ କଟେଇଦେବା। ଆଉ ସେ ଗାଁରେ ବହୁତ ମାଳି ଘର ଥାନ୍ତି, ଆଉ ଫୁଲ ବୁଥାନ୍ତି, ଆଉ ଗୋଟେ ମାଳି ଘରେ ପହଞ୍ଚିଲା, କହିଲା ଆଉ ଟିକେ ଆଜି ମୁଁ ବିଶ୍ରାମ କରିବି ଆପଣଙ୍କ ଘରେ, ଆଉ ସକାଳୁ ପଡ଼ି ସକାଳୁ ଚାଲିଯିବି। ଆଉ ଆଉ ମାଳି ଭିତରେ କହିଲେ ହଉ ବିଶ୍ରାମ କର, ଏଇବାଟ ଘରେ ଶୁଅ, ଆଉ ବହୁତ ପ୍ରକାର ଫୁଲ ସଂଗ୍ରହ କରିଛି, ଭଲ ବାସନା ହେଉଛି। ଆଉ ସେ ବୁଢ଼ୀ କ'ଣ ହୁଏ ତ ହଏ ରାତିରେ, କି ଦୁର୍ଗନ୍ଧ ଏଠି, ଇରେ ବାପା ତୋ ନିଦ ଜମା ହଉନି, ଆଉ ମହା ଦୁର୍ଗନ୍ଧ ଏଇ ଘରେ ସବୁଠୁ, ତା ଶୁଖୁଆ ଟୁକେଇକି ଆଣି ମୁଣ୍ଡ ଉପରେ ମୁହଁ ଉପରେ ଦେଇକିରି, ଆଉ ସବୁ କନା ଗୋଟାଏ ପକେଇଥାଏ, କନାକୁ ନାକ ଉପରେ ବାନ୍ଧି ଯାଇ ଶୋଇବାରୁ ଟିକେ ଭଲ ବାସନା ହେଲା ତାକୁ। ହଁ ପିଲାଙ୍କୁ ପଚାରୁଛ, ବାସନାକୁ ଭାତ ଉପରେ ପଳେଇବ, ସେ ଆଉ ତଣ୍ଟିରେ ଜମା ନାଖିବ ନା, ଏ ପାଠ କଣ ଶୁଣିବେ ମହନ୍ତାର ଯାଇ। ଘଟଣା ତ ସେଇଆ, ହଁ ମୁଁ କହୁଥିଲି ରଥା କଥା ଯେ ଯେତେବେଳେ ସେଉଠୁ ବୈଦ୍ୟକୁ ଡକେଇଲେ ରଜା, ହେ ମୋ ଘୋଡ଼ାଙ୍କୁ ଭଲ କର, ବୈଦ୍ୟ ସେଉଠୁ କହିଲେ ଆଜ୍ଞା ଇଏ ଘୋଡ଼ାଙ୍କର ପୋଡ଼ା ଘାକୁ କିଛି ଔଷଧ ନାହିଁ, ଗୋଟିଏ ଔଷଧ ଅଛି ଛାନୁ ଯଦି କିଛି ଯୋଗାଡ଼ କରିପାରିବେ ତାହେଲେ କ'ଣ କୁଡ଼ା ନିଶ୍ଚୟ କରିବା, ନା ମାଙ୍କଡ଼ ଚର୍ବି ନହେଲେ ଇଏ ପୋଡ଼ା ଘା ଜମା ଭଲ ହବ ନା। ସେଉଠୁ ଆଦେଶ ଦେଲେ ମାଙ୍କଡ଼ ଯେତେ ଅସୁସ୍ଥ ମାର, ତାଙ୍କ ଚର୍ବି ଆଣ, ଆମେ ଘୋଡ଼ା ମରିବି ନା କ'ଣ, ମାଙ୍କଡ଼ ପୁଣି ହବ ମାରିଲେ ମାରିଲେ ସମସ୍ତଙ୍କୁ ନମଲେ। ବୁଢା ମାଙ୍କଡ଼ କହିଥିଲା ସେଇଆ ଘଟିଲା, ବୁଢା ମାଙ୍କଡ଼ର କଥା ଶୁଣିଲେ ନା ମୃତ୍ୟୁବରଣ କଲେ। ଇଏ କହିବାର ତାତ୍ପର୍ଯ୍ୟ ମୋର ହେଉଛି, ଆଉ ଗୋଟେ ଗୋଟେ ତାତ୍ପର୍ଯ୍ୟ ଅଛି, ବୁଢା ମାଙ୍କଡ଼ ହେଉଛି ଅଭିଜ୍ଞ ବ୍ୟକ୍ତି ମହାଜନ, ସେ ହେଉଛି ମହାଜନ ସାଧୁ ଗୁରୁ, ସେ ଯେ ମହାଜନଙ୍କର ସାଧୁ ଗୁରୁଙ୍କର କଥା ନ ମାନିବେ ତାଙ୍କର ଏଇ ଦଶା ହିଁ ହବ। ଏ ହେଉଛି ଶିକ୍ଷା ଆଇବା ପରେ ମୋର କହିବାର କଥା ସେଇଟା। ଏଣୁ ମାଧାଚାର୍ଯ୍ୟ ଜଣେ ମହାଜନ, ସେ କଥା କହିଛନ୍ତି, ଶାସ୍ତ୍ରର ନିମ୍ନ ଦେଇଛନ୍ତି, ଅଗୀତା ପରମ ଶାସ୍ତ୍ର ଶିରୋମଣି ସବୁପୁଣି ସଦଗାବ ସୀତା ଶୁଭ୍ରାଚାର୍ଯ୍ୟ କହିଯାଇଛନ୍ତି। ତେଣୁ ସେ କହିଲେ ସେ ଭଗବାନ କୃଷ୍ଣଙ୍କର ଘନିଶ୍ରୁତ ବାଣୀ, ଏହି ସଂସ୍ଥା ଭୋଗା ଦୁଃଖ ଯୋଗନ ଇଏ ବୋଧେ ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ, ଶାସ୍ତ୍ର ପ୍ରମାଣ ଅନୁଯାୟୀ ଆମକୁ ନେବା ପାଇଁ ମନକୁ ମନ ତୁମେ କହିଦେବ ଏଇଟି ମୋର କାମ, ଏଇଟା ମୋର କାମ ନୁହଁ, ଏଇଟା ମୋର ଧର୍ମ, ଏଇଟା ମୋର ଧର୍ମ ନୁହଁ, ଏଇ କଥା ଚଳିଗଲା। ବୁଝିପାରୁଛୁ? ଆଉ ଗୋଟେ କଥା ମନେ ପଡ଼ୁଛି ଏଇ ପ୍ରସଙ୍ଗରେ, ଆମର ଗୀତାରେ କୁହାଲା ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ, ହଁ ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତ ନବୀ ଦୂର ସହ ନା ପି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତରୁ ବିଦ୍ୟା ଧର ଚରଣାଦୟ। ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତ, ସ୍ୱୟଂ ଭଗବାନ ପ୍ରଣୟନ କରିଛନ୍ତି ଧର୍ମନୀତି। କୌଣସି ସିଦ୍ଧ, କୌଣସି ମଣିଷ, କୌଣସି ଅସୁର, କୌଣସି ବିଦ୍ୟାଧର କିନ୍ନର କେହି କରିନାହାନ୍ତି, ତାହା ହେଉଛି ଭାଗବତ ଧର୍ମ। ତା ନାଁ ଭାଗବତ ଧର୍ମ, ପରମ ଧର୍ମ, ଆତ୍ମଧର୍ମ, ସନାତନ ଧର୍ମ, ଏଇ ନାମରେ ପରିଚିତ। ସମସ୍ତଙ୍କର ଧର୍ମ ସମସ୍ତେ ଆତ୍ମା ନାହିଁ। ତେଣୁ ଭଗବାନ କୃଷ୍ଣ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ। ଏ ଯୋଉ କୃଷ୍ଣ ଶରଣ ଅରବିନ୍ଦରେ ଶରଣାପତ୍ତି, ତାଇ ହେଉଛି ଭାଗବତ ଧର୍ମ। ୟାକୁ ଛାଡ଼ିକିରି ଆଉ ଯାହା ଧର୍ମ ନାମରେ ତୁମେ ତିଆରି କରୁଛ, ଚିନ୍ତା କରୁଛ, ଭାବୁଛ, ସେ ସବୁକୁ ତ୍ୟାଗ କର, ଯିବ। ଏକ ଶିକ୍ଷା ଆମକୁ ଶାସ୍ତ୍ର ଦେଉଛନ୍ତି, ମହାଜନମାନେ ବି ସେଇ କଥା କହୁଛନ୍ତି। କିନ୍ତୁ ଆମେ ଆଜି କ'ଣ ଦେଖୁଛେ ମହନ୍ତ ମହାରାଜ, ଆମ ଭାରତରେ ନୀତି ହେଲା କ'ଣ ନା ଆମର ଇଏ ଧର୍ମ ନିରପେକ୍ଷ, ସିକ୍ୟୁଲାର ଷ୍ଟେଟ୍ ଇଂରେଜରେ କହୁଛନ୍ତି ନା ନାହିଁ, ସିକ୍ୟୁଲାର ଷ୍ଟେଟ୍, ଧର୍ମ ନିରପେକ୍ଷ। ତା ମାନେ କ'ଣ ଲାଗିବ ମୁଁ କ'ଣ କିଛି ବୁଝୁନି, ଏଇଟା ଧର୍ମ ନିରପେକ୍ଷ ରାଷ୍ଟ୍ର ଉପାୟ କ'ଣ? ତାମାନେ ଯାହାର ଯାହା ଧର୍ମ, ତାପରେ ଆମେ କିଛି ହସ୍ତକ୍ଷେପ କରିବା ନା, ସବୁ ଧର୍ମ ସମ୍ମାନ ଦେବା, ଏଇଟା ବୋଧେ ମାନେ କରୁଛନ୍ତି ସେ, ବୁଝିପାରୁଛନ୍ତି? ତେଣୁ ଏଇ ପ୍ରସଙ୍ଗରେ ଧର୍ମ ନିରପେକ୍ଷ ରାଷ୍ଟ୍ର କନଷ୍ଟିଚ୍ୟୁସନ୍, ଆପଣଙ୍କର ଶାସନ ସମ୍ବିଧାନରେ ଲ ହେଇଗଲା, ଏଇଟା ଆଇନ ହେଇଗଲା, କୋର୍ଟରେ କେସ୍ ହେଲେ ଓକିଲ ଏହାକୁ ଧରିକିରି କହିବ ନା ଦିସ୍ ଇଜ୍ କନଷ୍ଟିଚ୍ୟୁସନ୍, ଏଇଟା କଥାରେ ଆପଣ କିଛି କରିପାରିବେ ନା? ଧର୍ମ ନିରପେକ୍ଷ ରାଷ୍ଟ୍ର ଆପଣ କେଉଁ ଧର୍ମ ଉପରେ ଆଣିପାରିବେ ନା? ଆମେ ଏ ବିଷୟରେ ବଡ଼ ଅଡ଼ୁଆରେ ପଡ଼ୁଛେ ମହାନ୍ତ ମହାରାଜ, ହଁ କ୍ୟା କହୁଛନ୍ତି, ଆମେ ତ ପ୍ରଚାରକୁ ଯାଉଛେ, ଏମିତି ସବୁ ପ୍ରଚାର କରୁଛେ। ତ ମୁଁ ଥରେ ଯାଇଥିଲି ସେ କୋରାପୁଟ ଜିଲ୍ଲାର ରାୟଗଡ଼ା, ସେଠି ଗୋଟିଏ ହାଇସ୍କୁଲ, ଗାର୍ଲସ ହାଇସ୍କୁଲ ଥିଲା, ସେଠିକି ମୁଁ ଗଲି, ତାଙ୍କ ହେଡ଼ମିଷ୍ଟ୍ରେସ୍ଙ୍କୁ ଅନୁରୋଧ କଲି, ଆଜ୍ଞା ଆମକୁ କିଛି ସମୟ ଦେବେ କି, ଆମେ କିଛି ହରିକଥା କହିବା। ସେ କହିଲେ ଆଜ୍ଞା କ୍ଷମା କରିବେ, ମୁଁ ଅନୁମତି ଦେଇପାରିବି ନାହିଁ, ଧର୍ମ ନିରପେକ୍ଷ ରାଷ୍ଟ୍ର ଆମର ଇଏ, ଆପଣ ହିନ୍ଦୁ ଧର୍ମ କଥା କହିବେ, ଏଠି ବହୁତ ଖ୍ରୀଷ୍ଟିଆନ ଅଛନ୍ତି, ଏଇ ଚଳିବ ନା? ଇଏ କଥା କହିଲା ଆଉ ଦେଲାନି, ଇଏ କି ଧର୍ମ ନିରପେକ୍ଷ ରାଷ୍ଟ୍ର, କ'ଣ ତା ମାନେ ଧର୍ମ ଫର୍ମ କିଛି ମାନିବା ନା, ଅଧର୍ମଟା ହିଁ ଆମର ଧର୍ମ ନା କି? ଧର୍ମ ସେତୁତ ନିହିତ ଗୁହାୟା ମହାଜନ ଦିନ ଗତ ସପନ୍ଥା, ହଁ ଧର୍ମଟାର ତତ୍ଵ ପ୍ରକୃତରେ କ'ଣ, ମହାଜନ କ'ଣ କହିଛନ୍ତି, ବୈଦିକ ଶାସ୍ତ୍ର ଧର୍ମ ସମ୍ବନ୍ଧରେ କ'ଣ କହିଲେ, ତାର ତତ୍ଵଟା ଆମେ ବୁଝିବା ନା? ଆମ ଧର୍ମ ନିରପେକ୍ଷ ରାଷ୍ଟ୍ର, ଆମେ ଏ ଧର୍ମ ଫର୍ମ କଥା କିଛି ଆଉ ଶୁଣୁ, ସେଥିପାଇଁ ଯାହା କିଛି ଧର୍ମ ଶିକ୍ଷା ଭିକ୍ଷା ଆମେ ଶୁଣିଥିଲା ସବୁ ଉଠିଗଲା। ବର୍ତ୍ତମାନ କ'ଣ ତୁମେ ପଢ଼ୁଥିଲ, ଗୋ ଭାଲୁ କ'ଣ ତଳା ଦୋଳି, ହାତୀ ଉପରେ ବାଘ ହୋଇଛି, ଛେଳୁ, ଏ ପାଠ ପଢା ହେଲା ମହନ୍ତ ମହାରାଜ, ଦେଖ ପାଠ ଇଏ ପାଠ ପଢା ହଉଛି, କାହିଁ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଇଗଲା ପରା, ଆଉ ଧର୍ମ ଫର୍ମ କଥା କୌଣସି ପାଠ୍ୟ ପୁସ୍ତକ ରହିବ ନା?
ହାତୀ ତାର ସ୍ୱଧର୍ମ ପରିପାଳନ ନ କରିକି ବାଘକୁ ପିଠିରେ ବସେଇ
ବସେଇକିରି ଆଉ ଦୋଳି ଚଳେଇବ, କୁକୁଡ଼ା ଚାଳିବ, ସାଇକେଲ ବୋଧ ହେଇ ରେମନ ସର୍କସକୁ ଦେଖିକିରି ଲେଖିଛନ୍ତି, ରେମନ ସର୍କସ ଆସିଛି, ସେଇଥିରେ କୁକୁଡ଼ା କୋଉଠି ଗୋଟେ ଚାଲୁଥିବ, କୁକୁଡ଼ା ଚଲଉଛି ସାଇକେଲ, ଇଏ କି ପାଠ ସବୁ? ସେଇ କଥା କହିଲା, ମୁଁ କହିଲି ଆହ ଇଏ କି ପାଠ, ଧର୍ମର ପ୍ରକୃତ ତତ୍ଵ ନ ଜାଣି ଧର୍ମ ନାଁରେ ଗଣ୍ଡଗୋଳ ହଣାକଟା କଳିତକରାଳ ଚାଲୁଛି ବୋଲି ଆମେ ଧର୍ମର ପ୍ରକୃତ ତତ୍ଵ କିଛି ଜିଜ୍ଞାସା କରିବା ନାହିଁ ନା, ବୁଝିବା ନା? ତୁମେ ମରିଚିକା ଦେଇକି ଠକିଛ ଜଳ ବୋଲି ଭାବିକିରି, ୟା ବୋଲି ଜଳର ଅନୁସନ୍ଧାନ କରିବା ନା? ସର୍ବଡ ହେଇକି ଶୋଷରେ ମିଳିବା? ଜୁଳୁ ଜୁଳିଆ ପୋକ ଦେଖିକିରି ଠକିଛ, ହାତ ମାରିଲ ନା? ଏ ଦାହିକା ଶକ୍ତି ଫେର ନା, ଯେତେ ଯୋଉଠି ଏମିତି ଉଜ୍ଜଳ ଅଛି ଦାହିକା ଶକ୍ତି ହାତ ମାରିଲି ଇଏ କି ପାଠ? ଧର୍ମ ସମ୍ବନ୍ଧରେ ତତ୍ତ୍ୱ ସମ୍ବନ୍ଧରେ କିନ୍ତୁ ଅନଭିଜ୍ଞ, ଧର୍ମ ତତ୍ତ୍ୱ ଜାଣିନା, ତେଣୁ ପ୍ରକୃତ ଧର୍ମଟା କ'ଣ ସେ ସମୟରେ ଜିଜ୍ଞାସା କରିବା ନା? ଆମର ଧର୍ମ ମୂଳ ପୁଛ ନା, ଧର୍ମ ଫର୍ମ କଥା କିଛି କୁହାଯିବ ନାହିଁ, ଶୁଭ ଧର୍ମ ଏଇ ଧର୍ମ ଆମର ଇଏ ପରା ଇଏ ଆଉ ଗୋଟେ କଥା ହିଁ ମନେ କରୁଛି, ଇଆ ତ ହେଇଛି ପରା ଧର ମାଡ୍ରାସ ଖବରକାଗଜ ମନେ ଅଛି, ସେ ମାଡ୍ରାସ ମାଡ୍ରାସ ଗୋଟେ ସନ୍ନ୍ୟାସିନୀ ଥିଲା, ତା ନଙ୍ଗଳା ହେଇକି ରହୁଥିଲା, ହଁ ସନ୍ନ୍ୟାସିନୀ ନଙ୍ଗଳା ହେଇ ରହୁଛି, ସେ କ'ଣ କିଛି କ୍ରିମିନାଲ ଆକ୍ଟିଭିଟିରେ ଇନଫେଣ୍ଟ ହେଇଗଲା, କିଛି ଗୋଟାଏ କରିଛି ଗୋଟାଏ କାମ, ଆଉ ତା କୋର୍ଟକୁ ସୁଟ ଆସିବାକୁ ପଡ଼ିଲା, ଲୋକମାନେ ହେଲା ସୁଟକା ଆମ ନଙ୍ଗଳା ହେଇକି ଯିବ କିରେ, କୋର୍ଟକୁ ଗୋଟେ ସନ୍ନ୍ୟାସିନୀ ମାଇକିନାଟେ ନଙ୍ଗଳା ହେଇ ଯାଇଥିବ, ତା ପକ୍ଷ ଓକିଲ ଯୁକ୍ତି କହିଲା ଧର୍ମ ନିରପେକ୍ଷ ରାଷ୍ଟ୍ର ପରା ତାର ଧର୍ମ ନଙ୍ଗଳା ହବା, ଆପଣ ହସ୍ତକ୍ଷେପ କରିପାରିବେ ଜଜ ବିଚାର ଆକ୍ରମଣ କରିବୁ, ଇଏ ତ ଲ ହେଇଯାଇଛି କନଷ୍ଟିଟ୍ୟୁସନରେ, ଆଉ ତା ଧର୍ମ ଯଦି ନଙ୍ଗଳା ହେଲାଣି ଆମେ ତ କିଛି କହିପାରିବା ନା ବାପା, ହଉ 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 ଠିକ୍ ଅଛି, ତାହେଲେ କଥା ହେଲା ହଉ, ସେ ଗୋଟେ ତେରା ବାଡ଼ ଲୁଗାର ପକା ଯାଉ, ତା ଭିତରେ ସେ ନଙ୍ଗଳା ହେଇକିରି ଆସୁ, କହିବ କ୍ରସ୍ କୋଶ୍ଚିନ୍ ହବ ବୁଝିପାରିଲେ, ତେଣୁ ଆମେ ଯଦି ପ୍ରକୃତ ପକ୍ଷେ ସୁଦୁର୍ଲଭ ମାନବଜନୀ ପାଇ ଲବ୍ଧା ସୁଦୁର୍ଲଭ ଇଦଂ ବହୁଜଙ୍ଗ ମାନତେ ମାନୁଷ୍ୟମର୍ଥର ମନିତ୍ୟମପିହ ଧୀର, ହଁ ଶ୍ରୀମଦ ଭାଗବତ କହିଲେ କେତେ ଲକ୍ଷ ବ୍ରହ୍ମାଣ୍ଡରେ କେତେ ଲକ୍ଷ ଜନୀରେ ଭ୍ରମଣ କଲା ପରେ ଏ ସୁଦୁର୍ଲଭ ମାନବଜନୀ ଆମକୁ ମିଳିଛି, କ'ଣ ଉଦ୍ଦେଶ୍ୟ ଆର କାହିଁକି ସୁଦୁର୍ଲଭ ହେଇଛି ଜନତା? ମାନୁଷ୍ୟମର୍ଥର ମନିତ୍ୟ ଏଇଟା ଅର୍ଥଦ, କିନ୍ତୁ ଅନିତ୍ୟ ଆଜି ଅଛି କାଲି ନଷ୍ଟ ହେଇଯାଇପାରିବା, କୋଉ ମୁହୂର୍ତ୍ତରେ ନଷ୍ଟ ହେଇଯାଇପାରେ, କେ ଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ, ଏ ଜୀବନ ଅନିଶ୍ଚିତ ନାହିଁ ତ ସତ କଥା, କିନ୍ତୁ ଅର୍ଥଦ ଅର୍ଥଦ କହିଲେ ଧର୍ମ ଅର୍ଥ କାମ ମୋକ୍ଷ ୟାକୁ କହନ୍ତି ଚତୁର୍ବର୍ଗ, ଇଏ ଚତୁର୍ବର୍ଗ ଉପରେ ପଞ୍ଚମ କଥା ଫିଫ୍ଥ ପଞ୍ଚମ ପୁରୁଷାର୍ଥ ପରମାର୍ଥ ଏ କୃଷ୍ଣ ଭକ୍ତି, ଏ ଲାଭ ହେଇପାରିବ ଏ ମାନବ ଜନୀରେ, ଏଥିପାଇଁ ଏ ମାନବ ଜନୀ ହେଉଛି ସୁଦୁର୍ଲଭ, ସେଥିପାଇଁ ମୁଁ ପ୍ରଥମେ କହିଥିଲି ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜିନୁ ଦୁଃଖ କହିବୁ କାହାରେ, ଦୁର୍ଲଭ ମାନବ ଜନ୍ମ ଲାଭ କରିଛି କୃଷ୍ଣ ଭଜନ କରୁନି, ହରି କଥା କହୁଥିଲା ବେଳେ ଆମେ ଶୁଖୁଆ ରାନ୍ଧିଲାଣି, ଆରେ ବାପା ଦେଖ କିଏ ଦୁଃଖ ପ୍ରକୃତରେ କିଏ ଦୁଃଖରେ ଅଛନ୍ତି, ଏମାନେ ସାଧୁ ମହାଜନ ଦୁଃଖ ଦେଖୁଛନ୍ତି, ସେଇଥିପାଇଁ ସାଧୁ ମହାଜନ ହୃଦୟ ବିଗଳିତ ହେଉଛି, ସେମାନେ ଏଇମାନଙ୍କ ପ୍ରତି କୃପାଇ କରୁଛନ୍ତି, ଯେଉଁମାନେ ରମଣୀ ନୃତ୍ୟ ଦେଖିକିରି ଆନନ୍ଦ ପାଉଛନ୍ତି, ମଦ୍ୟପାନ କରିକିରି ଇନ୍ଦ୍ର ଛାଡ଼ୁଛନ୍ତି, ମାଂସ ଭୋଜନ କରିକିରି ଜୁହାତୃପ୍ତି ଚରିତାର୍ଥ କରୁଛନ୍ତି, ଅବୈଧ ଯୌନ ସଙ୍ଗ କରିକିରି ଆନନ୍ଦ ପାଉଛନ୍ତି, ସେମାନେ ପ୍ରକୃତରେ କୃପା ପାଉ, ଏଇମାନେ ପ୍ରକୃତରେ କୃପା, ଏମାନେ ଫୁଲ୍ସ ପାରାଡାଇଜରେ ଅଛନ୍ତି ଆଜ୍ଞା, ଫୁଲ୍ସ ପାରାଡାଇଜ ପାରାଡାଇଜ ତ ଫୁଲ୍ସ ପାରାଡାଇଜରେ ଅଛନ୍ତି ଆଜ୍ଞା, ଆମେ ଭଲରେ ଅଛୁ ବାପା, ସେମାନେ ଯେ ଦୁଃଖରେ ଅଛନ୍ତି କଦାପି ଭାବିପାରୁନାହାନ୍ତି ଯେ ଆମେ ଦୁଃଖରେ ଅଛୁ, ଖୁବ ଆନନ୍ଦରେ ଅଛୁ, ଶୁଖୁଆ ଝୋଳ ଖାଉଛୁ, କୁକୁଡ଼ା ଝୋଳ ଖାଉଛୁ, ଆଉ ଆଉ ଦୁଃଖ କି ଅଛି ଆମର ସେଇଟା କାଠଟା ପଡୁଛି, ତେଣୁ ସାଧୁ ମହାଜନ ପ୍ରକୃତରେ ଏଇମାନଙ୍କ ଉପରେ କୃପା କରନ୍ତି, ଏମାନେ ପ୍ରକୃତରେ କୃପାର ପାତ୍ର ଏମାନେ, ତେଣୁ ଭକ୍ତିବିନୋଦ ଠାକୁର ଆମର ଜଣେ ମହାଜନ ବୈଷ୍ଣବ ଆଚାର୍ଯ୍ୟ ସେ କହିଛନ୍ତି ହେ ଭାଗବତ ବନ୍ଧୁଗଣ ଏଇମାନେ ପ୍ରକୃତରେ କୃପାର ପାତ୍ର, ଆପଣମାନେ ଏମାନଙ୍କୁ କୃପା କରନ୍ତୁ, ଆପଣ ଯଦି ଏମାନଙ୍କୁ କୃପା ନ କରିବେ ଆଙ୍କର ଆଉ କିଏ ଭରସା ଅଛି, ଭର୍ସନା କଲେ ସୁଦ୍ଧା ଭର୍ସନାକୁ ଡରନ୍ତୁ ନା, କୌଣସି ଅପଭାବକୁ ଡରନ୍ତୁ ନା, କୌଣସି ମହାନ ଅପମାନକୁ ଡରନ୍ତୁ ନା, ଏମାନଙ୍କୁ ପ୍ରଭାଇ କରନ୍ତି। ପ୍ରଭୁଙ୍କ ପକ୍ଷରେ ଆମେ ଦେଖିଛେ ଶ୍ରୀ ନିତ୍ୟାନନ୍ଦ ପ୍ରଭୁ ଜଗାଇ ମା ଭାଇ ତାଙ୍କୁ ପିଟିଲେ, ମଦ ଘୋଡ଼ା ପକେଇଲେ, ତାଙ୍କ ମୁଣ୍ଡ ଫଟେଇକି ରକ୍ତ ଝରଝରେ ବୋହିଲା, କି କରୁଣା କରିଛନ୍ତି। ହଁ ନାଳ ଖାଇବା ପ୍ରେମ ଦିଆ, ଏମାନ ପ୍ରଭୁ କଥା ଅଛେ, ନାଳ ଖାଇକରି ପ୍ରେମ ଦେଇଛନ୍ତି ନିତ୍ୟାନନ୍ଦ ପ୍ରଭୁ। ହଁ ତେଣୁ ସାଧୁ ସେମାନେ ଏ ଭୌତିକ ଜଗତକୁ ଆସୁଛନ୍ତି, ସେମାନେ ସେ ଜଗତର ଲୋକ, ଏ ଜଗତର ଲୋକ ନୁହନ୍ତି, ସେ ପରବ୍ରହ୍ମରୁ ସ୍ପିରିଚୁଆଲ କିଙ୍ଗଡମ୍ ଭଗ ସାମ୍ରାଜ୍ୟରୁ ଅବତରଣ କରୁଛନ୍ତି। ଏ ବଦ୍ଧ ଜୀବମାନଙ୍କର ଦୁଃଖ ଦୂରୀକରଣ ଯେଉଁମାନେ ଏହିପରି ପୁରୁଷ ପାରାଡାଇଜରେ ଅଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଭୋଗୁଛନ୍ତି, ତ୍ରିତାପରେ ବଦ୍ଧିଭୂତ ହେଉଛନ୍ତି, ଅଥଚ ଜାଣିପାରୁନାହାନ୍ତି ଏମାନେ ଦୁଃଖରେ ଅଛନ୍ତି କେମିତି, ଏହିମାନଙ୍କ ପ୍ରତି ସେ କୃପା କରୁଛନ୍ତି। ସେମାନେ ଆସିକରି ଏସବୁ ଉପଦେଶ ଦେଉଛନ୍ତି, ଆଚରଣ କରିକିରି ଜୀବନରେ ଶିଖଉଛନ୍ତି। ସେପରି ଜଣେ ମହାଜନ ଆମର ହେଉଛନ୍ତି ଭକ୍ତି ବିନୋଦା ମହାଜନ ଦିନ ଉପଦେଶା, ସେ ଲେଖିଛନ୍ତି ଗୋଟେ ସୁନ୍ଦର ସଙ୍ଗୀତ। ଭୁଲିଆ ତୁମାରେ ସଂସାରେ ଆସିଆ ପିନା ନା ବିଧବ
ଧନ ଉପାର୍ଜନ କରି ବିଜାର ଗୌରବେ ଭ୍ରମି ଦେଶେ ଦେଶେ ଧନ ଉପାର୍ଜନ।
ধোকে খোলু ভক্তি বিনোদ কান্দিয়া কাকো ମହାଜନ ଏ କଥା ଉପଦେଶ ଦଉଛନ୍ତି, କ୍ରମେ ଦିନେ ଦିନ ବାଳକ ହୋଇଲୁ ଖେଳିଲୁ ବାଳକ ସହ, ଆର କିଛି ଦିନେ ଜ୍ଞାନ ଉପଜିନ ପାଠ ପଢି ଅହରହ ଜଡ଼ ବିଦ୍ୟାର ମାୟାର ବିଭବ ତୁମାର ଭଜନୀ ବାଧା ମୋହ ଜନ ମୟା ଅନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ଏ ଗ୍ରନ୍ଥ ପାଠ ପଢିଛେ ଆମେ, ତେଣୁ କେତେ ଗୁଲିଚେ ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ ଧନ ଉପାର୍ଜନ କରି ସ୍ୱଜନ ପାଳନ କରି ଏକ ମନେ ଭୁଲିନୁ ତୁମାରେ କରି ହେଇଗଲା ସେ ସବୁ ଆଜ୍ଞା। ବାର୍ଦ୍ଧକ୍ୟ ଏଖନ ଭକତି ବିନୋଦ କାନ୍ଦିଆ କାତର ଅତି ନ ଭଜିଆ ତୋରେ ଦିନ ଉଠାଗଲ ଏଖନ କି ହବ ଗତି। ନେଡ଼ି ଗୁଡ଼ା ଯେତେବେଳେ କଣିକି ବହିଯିବ ତାହେଲେ କଣ ହବ ମହାରାଜ, ଆଉ କିଛି ହବ ନାହିଁ। ତେଣୁ ମହାଜନ ଏ କଥା କହୁଛନ୍ତି, ସେ କହୁଛନ୍ତି ଯୌବନୀ ଯଖନ ଧନ ଉପାଦନି ହଇନୁ ବିପୁଳ କାମି,
ଯୌବନୀ ଯଖନ ଧନ ଉପାଦନି ହଇନୁ ବିପୁଳ କାମି,
ଧର୍ମ ସରିଆ ଗୃହିଣୀ ରକର
ଧର୍ମ ସରିଆ ଗୃହିଣୀ ରକର
ହରିନୁ ଅଖନ କଥା ଭକ୍ତି ବିନୋଦ ଠାକୁର ଆଚାର୍ଯ୍ୟ ବୈଷ୍ଣବ ଆଚାର୍ଯ୍ୟ ମହାଜନ ସେ କଥା କହୁଛନ୍ତି ମହାଜନ ଧ୍ୟାନ ଯଥେଷ୍ଟ ପନ୍ଥା ଆମକୁ ଏ ପନ୍ଥା ନିର୍ଦ୍ଦେଶ କରାହେଇଛି ମହାଜନ ମାନଙ୍କ ଦ୍ୱାରା ତେଣୁ ଆମେ ଯଦି କୃଷ୍ଣ ଭଜନ ନ କରିବା ଯେତେବେଳେ ଜନନୀ ଜଠରେ ଥିଲେ ସେ କହିଲେ ଜନନୀ ଜଠରେ ଯେତେବେଳେ ଆମେ ଥିଲୁ ଥିଲା ଆମ ଯଖନ ବିଷମ ବନ୍ଧନ ପାସେ ଏକବାର ପ୍ରଭୁ ଦେଖା ଦିଆ ଆମରେ ବଞ୍ଚିଲେ ଦିନ ଦାସେ ଯେତେବେଳେ ଜନନୀ ଜଠରେ ଥାଏ ଜୀବ ସେତେବେଳେ ସେ ସ୍ମରଣ କରେ ଭଗବାନ କାହିଁକି ନା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୋଷ ଦୋଷାନ ଦର୍ଶନ ଏହା ହେଉଛି ଦୁଃଖ ଏଠି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ ଏ ଭୌତିକ ଜଗତରେ ଏ ଦୁଃଖ ରହିଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ସମସ୍ତେ ବୁଝନ୍ତି କେହି ଏଥିରୁ ପାର ପାଉନାହାନ୍ତି ଏପରିକି ଯେ ବ୍ରହ୍ମା ଯେ ଧାତା ବିଧାତା ସୃଷ୍ଟି କରିଛି ସେ ଏଥିରୁ ପାର ପାଉନାହାନ୍ତି ଆଉ କାହା କଥା କହିବା ଭୌତିକ ଜଗତ ଦୁଃଖ ଅଶାଶ୍ୱତ ଏ ଦୁଃଖରେ ପରିପୂରିତ ଏ ଭୌତିକ ଜଗତ ଆଉ ଅଶାଶ୍ୱତ ଏହାର ପ୍ରଳୟ ହବ ଧ୍ୱଂସ ହବ ନଷ୍ଟ ହେଇଯିବ ଦିନେ ତୁମେ କହିବା ମୁଁ ଏଠି ଚିରଦିନ ରହିବି ତୁମେ କିଏ ରହିଛି କେତେ ଦିନ ସେ ପ୍ରଶ୍ନ ମଧ୍ୟ ପଚାରିଥିଲେ କି ମାଶ୍ଚର୍ଯ୍ୟ ଧର୍ମବକ ଯୁଧିଷ୍ଠିର ମହାରାଜଙ୍କୁ ଧର୍ମବକ ଯୁଧିଷ୍ଠିର ମହାରାଜଙ୍କୁ ଏ ପ୍ରଶ୍ନ ହିଁ ପଚାରିଥିଲେ ଚତୁର ପ୍ରଶ୍ନ ଇଏ କ'ଣ ଅନ୍ୟ ଏକ ପ୍ରଶ୍ନ କି ମାଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ କ'ଣ ଏ ପୃଥିବୀରେ ତାର ଉପର ଯୁଧିଷ୍ଠିର ମହାରାଜ ଦେଲେ ଅହନି ଅହନି ଭୂତାଣି ଗଛନ୍ତି ଜନ ମନ୍ଦିର ଶେଷ ଜୀବିତ ମିଛାନି କି ମାଶ୍ଚର୍ଯ୍ୟ ଅତଃପର ଯାହାଠାରୁ ବୋଲି ଆଶ୍ଚର୍ଯ୍ୟ କ'ଣ ଅଛି ପ୍ରତିଦିନ କେତେ ମୃତ୍ୟୁ ବରଣ କରୁଛନ୍ତି ଜନାଳୟକୁ ଯାଉଛନ୍ତି ତାର ହିସାବ କେହି ରଖୁନାହିଁ ମରିଗଲା ଲୋକଟା ହା ମରିଗଲା ରେ ଯିଏ ଦେଖୁଛି ସେ କହୁଛି ହା ଲୋକଟା କାଲି କଥାବାର୍ତ୍ତା ହଉଥିଲା ହୋ ଆଜି ମରିଗଲା କିଛି ନୁହେଁ ମାୟା ମୋ ମିଛ ସଂସାର ଛାଡ଼ ଛାଡ଼ ଶ୍ମଶାନ ବୈରାଗୀ ଆସିଗଲା ସାଙ୍ଗେ ସାଙ୍ଗେ ବୁଝିପାରୁଛନ୍ତି କିନ୍ତୁ ପୁଣି କଣ ଭାବୁଛି ସେ ଭାବୁଛି ହା ହା ଲୋକଟି ସେ ମୁଁ ମରିବି ନାହିଁ ଆଜ୍ଞା ମୁଁ ସବୁଦିନେ ରହିବି ଶେଷା ଜୀବିତ ମିଛନ୍ତି କି ଆଶ୍ଚର୍ଯ୍ୟ ଅତର ୟାଠାରୁ ବୋଲି ଆଶ୍ଚର୍ଯ୍ୟ କଣ ଅଛି ଏଠି ସେ ଯେ ମଲା ଆଜି ମୁଁ ଯେ କାଲି ମରିବି ଭା ପାଞ୍ଚ କି ଦଶ ବର୍ଷ ପରେ ମରିବି ଭା ଯାହା ଦେଉଛି ନାହିଁ ତ ମୃତ୍ୟୁ ଯା ତ ସେଇ ଧ୍ରୁବ ମୃତ୍ୟୁ ମୃତ୍ୟୁଟା ତ ଧ୍ରୁବ ନା ଆଉ କିଛି ଧ୍ରୁବ ଥାଉ ନା କାହିଁ ନଥାଉ ଯା ତ ସେ ଧ୍ରୁବ ମୃତ୍ୟୁ ମୃତ୍ୟୁ ହିଁ ଧ୍ରୁବ ଯେ କୌଣସି କୌଣସି ମୁହୂର୍ତ୍ତରେ କୋଉ ଭାବରେ ସେ ଆସିବ ସେ କଥା କେହି କହିପାରିବ ନାହିଁ ତେଣୁ ସେ ସା ଜୀବିତ ମିଛନ୍ତି କି ନା ଆଶ୍ଚର୍ଯ୍ୟ ତତ୍ପର କିନ୍ତୁ ଯେ ଦେଖୁଛି ହାସ୍ୟ ଲୋକଟି ମରିଗଲା ମୁଁ ମରିବି ନା ୟା ଛାରୁ ବୋଲି ଆଶ୍ଚର୍ଯ୍ୟ ବିଷୟ କିଏ ଅଛି ଇଟା ଉତ୍ତର ଦେଇଥିଲେ ଯୁଧିଷ୍ଠିର ମହାରାଜ ସେଥିପାଇଁ ଯଦି ଏଇ କଥାରେ ଆମେ ଚିନ୍ତା ହିଁ କରିବା ଆମକୁ ସୁଦୁର୍ଲଭ ମାନବ ଜନ୍ମ ମିଳିଛି କିନ୍ତୁ ଅନିଶ୍ଚିତ କୋଉ ମୁହୂର୍ତ୍ତରେ ମୃତ୍ୟୁ ଆସି ପହଞ୍ଚିଯିବ ମୃତ୍ୟୁ ହଉ ସର୍ବହରସ୍ତ ଏ କଥା ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି ମୃତ୍ୟୁ ହଉ ସର୍ବହରସ୍ତ ମୃତ୍ୟୁ ରୂପରେ ଆସିକିରି ମୁଁ ସବୁ ହରଣ କରିନେବି ବୁଝିଲେ ମୃତ୍ୟୁ ଆସି ପହଞ୍ଚିଗଲାଣି ତାହା ଖୁବ ଧନ ଅଛି ବଡ ବଡ ଡାକ୍ତର ଲାଗିଲେଣି ଖୁବ ଏକ୍ସପର୍ଟ ଡକ୍ଟର ଡକ୍ଟର ନିରଞ୍ଜନ ତ୍ରିପାଠୀ ନା କଣ କୋଉଠି ଏକ୍ସପର୍ଟ ଡକ୍ଟର କଣ ଡକ୍ଟର ନିରଞ୍ଜନ ତ୍ରିପାଠୀ ଆସିଲେ ବହୁତ ମୋଟା ପଇସା ନେବେ ଆଉ ଖୁବ ଚିକିତ୍ସାର ବ୍ୟବସ୍ଥା ହେଲା ଖୁବ ସୁନ୍ଦର ଔଷଧ ବ୍ୟବସ୍ଥା ଇଞ୍ଜେକ୍ସନ ପଢା ହେଲା ଏସବୁ କଥା କରାହେଲା ବାପା ବଞ୍ଚିବାର ଆଶା ନାହିଁ ହେ ଡାକ୍ତର ବାବୁ ଟିକେ ବଞ୍ଚା ବଞ୍ଚା ମୋତେ ବଞ୍ଚା ହୋ ମୋର ବହୁତ ପ୍ଲାନ୍ ପ୍ରୋଜେକ୍ଟ ରହିଯାଇଛି ପଡ଼ିଯାଇଛି ମୁଁ କିଛି ସାରିପାରି ନାହିଁ ହୋ ବୁଝିଲେ ମହନ୍ତ ମହାରାଜ ଡାକ୍ତର ବାବୁ ମୋତେ ଟିକେ ବଞ୍ଚା ବଞ୍ଚା ମୋର ବହୁତ ପ୍ଲାନ୍ ପ୍ରୋଜେକ୍ଟ ରହିଯାଇଛି ମୁଁ କିଛି ତାକୁ ସାରିପାରିନି ଡାକ୍ତର ବଞ୍ଚେଇ ଦେବୁ ଡାକ୍ତର ଯଦି ତ ବଞ୍ଚଉଥାନ୍ତେ ସିଏ ତ ମରନ୍ତେ ନାହିଁ ଡାକ୍ତର କାହିଁ ନିଜେ ମରିଯାଉଛି କି ଅଛି ମୂର୍ଖାନ ତୁମି ତ ରଖିବେ ତାରେ କେତେରେ ମାରିତେ ପାରେ ତୁମେ ତ ରଖିବେ ତାରେ କେତେରେ ମାରିତେ ପାରେ ବିଷ୍ଣୁ ଯାହାକୁ ରକ୍ଷା କରିବାକୁ ଇଚ୍ଛା ତାଙ୍କେ ମାରିପାରିବ
ସାମାନ୍ୟ ହରିଣଟା ମଳନି
ଅଶ୍ୱସ୍ଥାନ ମାରିଲା ବ୍ରହ୍ମାସ୍ତ୍ର ପାଣ୍ଡବ ବଂଶ ଧ୍ୱଂସ କରିବ ପାଣ୍ଡବ ବଂଶରେ କେହି ନାହାନ୍ତି ଅଭିମନ୍ୟୁ ମରିଛି ତାର ସ୍ତ୍ରୀ ଗର୍ଭବତୀ ଅଛି ତାର ଉଦରରେ ଅଛି ପରୀକ୍ଷିତ ମହାରାଜ ପାଣ୍ଡବ ବଂଶଧର ଏକମାତ୍ର ବ୍ରହ୍ମାସ୍ତ୍ର ହେଉଛି ଇନଫାଲିବଲ ୱିପର ଇଂରେଜୀ କହନ୍ତି ଅମୋଘ ଅସ୍ତ୍ର ଅବ୍ୟର୍ଥ ହବ ନା ଏକ ବ୍ୟର୍ଥ ହବ ନା ଅବ୍ୟର୍ଥ ହେଉଛି ଏ ଅସ୍ତ୍ର ଏ ପ୍ରକାର ଅସ୍ତ୍ର ଆଜିକାଲି କୋଉ ତୁମର ଆଟମିକ ୱିପନ ବାଲା କଲେଣି କହୁନାହାନ୍ତି ଦେଖିଲା ବ୍ରହ୍ମାସ୍ତ୍ର ଆସୁଛି ପ୍ରବଳ ତାର ଉତ୍ତରାସଠୁ ଅନ୍ୟ ଉପାୟ ନାହିଁ ପ୍ରାର୍ଥନା କଲେ ଭଗବାନ କୃଷ୍ଣଙ୍କୁ ହେଉ ଭଗବାନ ମୋର ଶରୀର ନଷ୍ଟ ହେଇଯାଉ କିଛି ଚିନ୍ତା ନାହିଁ ମୋର ମୋର ଗର୍ଭରେ ଥିବା ଶିଶୁକୁ ଆପଣ ରକ୍ଷା କରନ୍ତୁ ଭକ୍ତବତ୍ସଳ ଭଗବାନ ଭକ୍ତର ପାଦର ପ୍ରାର୍ଥନା ସେ ଶ୍ରବଣ କରନ୍ତି ଭକ୍ତ ତାଙ୍କର ଅତି ପ୍ରିୟ ଏଣୁ ଭଗବାନ କୃଷ୍ଣ ତାରା ଗର୍ଭ ମଧ୍ୟରେ ବସି ରକ୍ଷା କଲେ ଦ୍ରୋଣା ଦ୍ରୋଣି ଅସ୍ତ୍ର ଅସୁସ୍ଥାନ ବ୍ରହ୍ମାସ୍ତ୍ର କବଳରୁ ପରୀକ୍ଷିତ ମହାରାଜ ମାରିପାରିଲା ନାହିଁ ତୁମେ ତ ଅଛିବେ ଯାର କିଏ ଘରେ ମାରିଥିବା ରକ୍ଷା ହରି ମାରେ କେ ମାରେ ହରି ରକ୍ଷା କେ କହୁନାହାନ୍ତି ହରି ଯାହାକୁ ରକ୍ଷା କରିବେ ତ କେହି ମାରିପାରିବେ ନା ହରି ଯାହାକୁ ମାରିବାକୁ ଇଚ୍ଛା କରିବେ କେହି କୋଉ ଡାକ୍ତର ବଞ୍ଚାଇବ ଡାକ୍ତର ବାବୁ ବଞ୍ଚା 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 ଟିକେ ମତେ ବଞ୍ଚା ମୋ ବହୁତ ପ୍ଲାନ୍ ପ୍ରୋଜେକ୍ଟ ରହିଯାଇଛି ମୁଁ କିଛି କରିପାରିବି ଠିକ ଅଛି ବ୍ୟସ୍ତ ହେଉନି ବ୍ୟସ୍ତ ମୁଁ ବହୁତ ଚେଷ୍ଟା କରି ବଞ୍ଚିବି ବଞ୍ଚିବି ଏତେ ଦୁଃଖ ପାଉଛି ତାକୁ ଯଦି କହିବ ହେ ମୁଁ ଏତେ ଦୁଃଖ ପାଉଛି ପରିଣାମ କରୁନି ଏନେଛ ଔଷଧି ମାୟା ନାସିବାର ଲାଗି ହରିନାମ ମହାମନ୍ତ୍ର ଔଷଧ ଗୋଟେ ମୁଁ ଆଣିଛି ମହନ୍ତ ମହାରାଜ ଆଣିଛନ୍ତି ଔଷଧ ବୁଝିପାରିଲେ ମାୟାକୁ ନଷ୍ଟ କରିବାର ଔଷଧି ଇଏ ହେଉଛି ହରିନାମ ମହାମନ୍ତ୍ର ଏଣେଛ ଔଷଧି ମାୟା ନାସିବାର ଲାଗି ହରିନାମ ମହାମନ୍ତ୍ର ଔଷଧ ନା ପଇସା ପତ୍ର ପଡିବ ନାହିଁ କିଛି ପ୍ରେସ୍କ୍ରିପ୍ସନ୍ ଫି ପଡିବ ନାହିଁ କିଛି ପଡିବ ନାହିଁ ବିନା ମୂଲ୍ୟରେ ଦଉଛୁ ଆମେ ମହନ୍ତ ମହାରାଜ ବିନା ମୂଲ୍ୟରେ ଦଉଛନ୍ତି ଔଷଧ କାହିଁ ମହୁନା ସେଠିକି ଯାଉଛ ଫିସ୍ ଦଉଛ କଣ କନସଲ୍ଟିଂ ଫି 50 ରୁପିଜ କନସଲ୍ଟିଂ ଫି ପର ୱାନ୍ ମିନିଟ୍ ବାପା ୱାନ୍ ମିନିଟ୍ କନସଲ୍ଟିଂ ଫି 50 ରୁପିଜ ନିର୍ଭତ ଛପଟ ଯାହା କହିବ ତା ଦେବେ ଆଉ ବଞ୍ଚିବାକୁ ତ ସମସ୍ତେ ଚାହୁଁଛି ମରିବାକୁ କିଏ ଯାଉଛି ଆଉ କୋଉ ଡାକ୍ତର ହେଲେ ବଞ୍ଚେଇ ପାରୁଛି ଦୈବ ହତାର୍ଥ ରଚନା ରୋଷେୟ ପିଧିବା ଯୁଷ୍ମ ପ୍ରସଙ୍ଗ ବୁଙ୍ଖାୟ ହସଂସ ଭାଗବତ କହୁଛନ୍ତି ହନି ଆପୃତାର୍ଥ କରଣା ନାନା ମନର୍ଥ ଧିଆ କ୍ଷଣ ଭଗ୍ନ ନିଦ୍ରା ଦୈବ ହତାର୍ଥ ରଚନା ରୋଷେୟ ପିଧିବା ଯୁଷ୍ମ ପ୍ରସଙ୍ଗ ବୁଙ୍ଖାୟ ହସଂସ ଦେଖନ୍ତୁ କେମିତି କଥା କହୁଛନ୍ତି ଶ୍ରୀମଦ ଭାବ ସମ୍ପୂର୍ଣ୍ଣ ନିରପେକ୍ଷ ମୋକୁ ଯାଇ କଥା କହିବା ବାଲା ନାହାନ୍ତି ଠୋକର ଠୋକ କଥା ଆଉ ଆତମ୍ବ ଆଉ ନା ମହନ୍ତ ମହାରାଜ କାଳେ କଣ ଭାବିବେ ନା ସେ ପାଠ ନାହିଁ ମହନ୍ତ ମହାରାଜ ଏ ପାଠ ନାହିଁ ଏ ରୋକ କଥା ସମ୍ପୂର୍ଣ୍ଣ ନିରପେକ୍ଷ ବିଷୟ ଲୋକ ବହୁତ ବିଷୟ ଗୁଡ଼ିଏ ଅର୍ଜନ କରିଛି କଳାଧନ ରଖିଛି ବିଦେଶୀ ବ୍ୟାଙ୍କରେ ଟଙ୍କା ଜମା କରୁଛି ଆଜ୍ଞା ବିଦେଶୀ ବ୍ୟାଙ୍କରେ ଟଙ୍କା ଜମା କରୁଛି କଳାଧନ ବହୁତ ରଖିଛି ବିଷୟ ଲୋକ ବିଷୟ ଚିନ୍ତା ତ ପ୍ରବଳ ଆହୁରି ବଢିବ କେମିତି ଆହୁରି ବଢିବ କେମିତି ଲୋଭଇ ତ ଚାଲିଛି ନା ଅହନି ଆପୃତାର୍ଥ କର ନା ଦିନଟା ଯାକ କଟୁଛି ଗର୍ଦ୍ଧବ ବାଗିଆ ଗର୍ଦ୍ଧବ ଆଗିଆ କଟୁଛି ଇଏ ସାଇକେଲରେ ଦେଖିଲେ କେବେ କେବେ ବୋଝ ନେଇକି ପହଞ୍ଚୁଛନ୍ତି ରାତିରେ ଇଏ ଶୀତ ରାତିରେ ପେଟ୍ରୋଲ ମାସ ଲାଇଟ୍ ଥାଇ ଧରି ସାଇକେଲ ପେଲି ପେଲି ଚାଲୁଛନ୍ତି ଆଉ ଆଉ କି କଥା ଗର୍ଭରେ ମତ ଆମେ କରି ପରିଶ୍ରମ କାହାର ଲାଗି ଅତ କରି ନା ଘୁଚି ବାବର କିରେ କାହା ପାଇଁ କରୁଛ କି ଏଇଟା ଗର୍ଭ ଆଜ୍ଞା ଖଟୁଛ ଆଜ୍ଞା ଗଧଟା ହେଉଛି ନିକୃଷ୍ଟ ଚେତନାର ଜୀବଟିଏ, ଯୋଡ଼ାଏ କାରଣ ପାଇଁ ସେ ଖଟେ। ଏ ବଣ୍ଡଲ ଅଫ୍ ଗ୍ରାସ୍ ବିଡ଼ା ଘାସ ଖାଇବ, ଗର୍ଭ ବି ସାଙ୍ଗରେ ଟିକେ ଚଉ ନୋକିଆ ଗର୍ଦ୍ଧ ପଛରେ ଧାଏ ଗର୍ଦ୍ଧ ପାତାରେ ସେ ପଛରୁ ଗୋଡ଼ରେ ଗୋଠା ଲଗାଏ ତାକୁ ଖାଇକିରି ଦୁଗେ ତା ପରମାର୍ଥ ଲାଭ ପାଇଁ ସୁଯୋଗ ଦିଆହେଇଛି ସେ କଥା ନ କରି ଏ ଗୋଦବାଗିଆ ଘଟୁଛ, ଅଗନି ଅପୃତାର୍ଥ କର ନା। ରାତି ଦିନ ଏ ଦିନ ନୁହଁ, ରାତିଟା ଅଗନି ବୋଲେ ଦିବସ ସମୟ, ଦିନଟା କଠିନ ପରିଶ୍ରମ କରୁଛି ବୁଝିଲେ। କଣ କରିଛି ନା ଚାକିରି କରିଛି ଭୁବନେଶ୍ୱରରେ, ରହିଛି ତଣ୍ଡିକୁଳ ଗାଁରେ, ଭୁବନେଶ୍ୱରରେ ଚାକିରି ହେଇଛି, ବସ୍ ତ ଚାଲିଛି ଆଉ। ଫାଷ୍ଟ ବସ୍ରେ ଗଲେ ଠିକ ଚାକିରି ସମୟକୁ ପହଞ୍ଚିବୁ। ଫାଷ୍ଟ ବସ୍ କେତେବେଳେ ନା ଏକଦମ ପୁଟି ସମୟ
ସାଢ଼େ
ପାଞ୍ଚ ଛଅଟା ବେଳକୁ କଣ କରିବା, ହେ ରାତି ପାଇଲା କି ରାତି ଆଉ ନିଦ କୁଠି ଅଛି,
ଚାରିଟା ରାତିରେ
ଉଠିଲା ଭରପଟ ଉଠିଲା, ହେ ବସ୍ ଧରିବା ଧରିଲା ଧରିଲା ଆଉ ଧାଇ ଧାଇକିରି ସେଉଠୁ ବସ୍ ମାରିକିରି ସେଉଠୁ ଗଲା ଉଠିଲା ଦୁଇ ଲୋକ ସେଉଠୁ ସକାଳୁ ପୁଣି ସନ୍ଧ୍ୟାକୁ ବସ୍ ଧରିକିରି ଫେରିକିରି ଆସିଲା ଘରେ ପହଞ୍ଚିଲା। ଗୋଟେ ତ ଖାଇବ ପିଇବ ଶୋଇବ ତ ରାତିଟା ହେଲେ ବିଶ୍ରାମ ମନ୍ତ୍ରଣାଳୟ ନିଦ ହଉଛି, ଜମା ଜମା ତ ଟିକିଏ ନିଦ ନାହିଁ ଆଉ। ଡାକ୍ତର ପାଖକୁ ଯାଉଛି, ଡାକ୍ତର ବାବୁ ନିଦ ହଉନାହିଁ କ'ଣ ନା ସ୍ଲିପିଂ କିଏ ନୁହେଁ, ନିଦ ବଟିକା ଡାକ୍ତର ବାବୁ ରଖିଛନ୍ତି, ଖାଟା ନିଦ ବଟିକା ବଟିକା ତଥାପି ନିଦ ହଉନି ଡାକ୍ତର ବାବୁ, ତଥାପି ନିଦ ହଉନି, ସେ ସ୍ଲିପିଂ ଫିଲ୍ ଫେଲ୍ ମାରୁଛି କାହିଁକି ନା ବିଶ୍ୱ ଚିନ୍ତା ପ୍ରବଳ ଅହନି ଅପୃତାର୍ଥ କରୁଣା ନିଶି ନିଶୟା ନା, ରାତିରେ ନିଦ ହଉନାହିଁ ନିଦ ଶୋଇପାରୁନି, ଯଦି ଗଇବା ଛାଇନି ତ ଟିକେ ଲାଗିଗଲା ନିଶି ନିଶୟା ନା, ନା ନା ମନର୍ଥ ଦିଅ କ୍ଷଣ ଭଗ୍ନ ନିଦ୍ରା, କଳାଧନ ରଖିଛି ତ ବିଷ ବାଡ଼ି ଗୋଟିଏ କରିଛି, ଟଙ୍କା ବ୍ୟାଙ୍କ ବାଲାନ୍ସ ରଖିଛି, କିଛି ଟଙ୍କା ପଇସା ବି ରଖିଛି, ଚୋର ଆସିବ ଖୁଣ୍ଟ ଆସିବ ପସ୍କର ଆସିବ ଭାଇ ଭାଗ ନେବ, ସରକାର ବି ଟ୍ୟାକ୍ସ ମିଳିଲେଣି, ଇନକମ୍ ଟ୍ୟାକ୍ସ ବାଲା ଆସିକି ଘେର କରିପକେଇବେ, କେତେ କଥା ଦର ତାର ପ୍ରତି ପଦକ୍ଷେପରେ ଭିତ୍ତି ରହିଛି, ତେଣୁ ଆସୋସିଏସନ୍ ବ୍ୟାଙ୍କ ରଖିଛି ଆସେଟ୍ ଭୁଁ ଭୁଁ କରୁଛି ଗଲା, ଟିକେ ଯଦି ଖାଇବି ତ ଲାଗିଛି କୁକୁର ପକେଇଲା ଉଠିଲା କାହିଁ ରାତିରେ ନିଦ ନାହିଁ ଆଜ୍ଞା, କିଏ କୁଲିଗିରି କରୁଛି କିଏ ବାଦଶାହଗିରି କରୁଛି, ଯିଏ ଯାହା କରୁ ମନ୍ତ ମହାରାଜ
ଚିନ୍ତାଧାରା ପାଇ
ଏଇଟା ତ ଖଟୁଛନ୍ତି ଗଧଡ଼ ଯା ଆଉ ନିଶିଆ ରାତିରେ ତ ନିଦ ହଉନି ନିଶି ନିଶୟା ନା, ଭାଗବତ ଏ କଥା ମୁଁ ମୋ କଥା କହୁନି, ମତେ କେହି ପୋଷଦେବେ କ୍ଷମା କରିବେ, ମୁଁ ଭାଗବତରୁ କହୁଛି ସର୍ବଶାସ୍ତ୍ର ଶିରୋମଣି ଭାଗବତର କଥା ଇଏ ଭାଗବତ ଜଣେ ମାନେ ସେ ଦେବ ନା ଆଜ୍ଞା, ଭାଗବତ ତୁମେ ମାନିବ ନା, ତୁମେ ମିଳେଛ ଜବନ ଜନ୍ମ ଜନ୍ମାନ୍ତର ଧରି ଜଗନ୍ଦ ପାଇବ ଏ ନିଶ୍ଚିତ କଥା, ତେଣୁ ଭାଗବତ ମାନିଗଲେ ମହାଜନ ଶାସ୍ତ୍ର କଥା ମହାଜନ କଥା ଖୁବ ସେଫ୍ ନିରାପଦ, ତେଣୁ ଭାଗବତ କଥା ନିଶି ନିଶୟା ନାନା ମନର୍ଥ ଦିଆ ଡାକ୍ତର ବଞ୍ଚେଇ ପାଇଲେ ନା, ପ୍ଲାନ୍ ପ୍ରୋଜେକ୍ଟ ବହୁତ ବାକି ପଡିଗଲା, ସେ ତ ଭାଙ୍ଗିଗଲା ସବୁ ଦୈବ ପ୍ରପଞ୍ଚ ଗୀତାର ଷ୍ଟାର ସନ୍ଧ୍ୟାରେ କଥା କୁହାଯାଇଛି ଅଧିଷ୍ଠାନ ତଥା କର୍ତ୍ତା ବୁଝିଅଛି ବଡ ଦକ୍ଷ ପାରଙ୍ଗମ ପାରଙ୍ଗ ଲୋକ ଲୋକଟାଏ ତ କାହିଁ କହୁଛ ତା କଥା, ସେ ଶୁଖିଲା କାଠରୁ ପାଣି ବାଟ କରୁଥିବ ଭେରି ଏକ୍ସପର୍ଟ ପର୍ସନ, ଆପଣ ଏ ପ୍ରକାର ଜଣେ ଦକ୍ଷ ଲୋକ ହେଇଥାଇ ପାରନ୍ତି, ଅଧିଷ୍ଠାନ ପୁଣି କର୍ତ୍ତା ଦକ୍ଷ ଲୋକ ଅଧିଷ୍ଠାନ ଇଅର୍ ଫିଲ୍ଡ ଆକ୍ଟିଭିଟି ଇଜ୍ ଭେରି ନାଇସ୍, ଆପଣ କର୍ମକ୍ଷେତ୍ର ସୁନ୍ଦର ଏବଂ ଫେଭରେବଲ ଅନୁକୂଳ ହିଁ ହେଇଛି। ଆଉ କର୍ତ୍ତା ବି ଦକ୍ଷ ଅଧିଷ୍ଠାନ ତଥା କର୍ତ୍ତା କାମ କରିବେ ଇନ୍ଷ୍ଟ୍ରୁମେଣ୍ଟ ଯନ୍ତ୍ର ପାଉଛି ଯାହା କିଛି ସେ ବି ବଡ ସୁନ୍ଦର କିଛି କଥା ନାହିଁ ସେ ବି ସବୁ ଠିକ ଅଛି। ବିଭିନ୍ନ ଚେଷ୍ଟା ନାନା ପ୍ରକାର ଚେଷ୍ଟା କହୁଛନ୍ତି ଆପଣ କିନ୍ତୁ ଦୈବ ଦୈବ ଏସବୁ ସତ୍ୟ ଦୈବ ଯଦି ସାଂକ୍ସନ୍ ନ କଲା ଭାଙ୍ଗିଦେଲା କି ହବ ବାପା ସରିଲା ପାଠ। ସେଥିପାଇଁ ଗୀତାରେ ଭଗବାନ କୃଷ୍ଣ କହିଲେ ଅନୁମନ୍ତା ଉପଦ୍ରଷ୍ଟା ଭର୍ତ୍ତା ଭୋକ୍ତା ମହେଶ୍ୱର ଆଇ ଆମ୍ ଦି ସୁପ୍ରିମ୍ ସାଂକ୍ସନିଂ ଅଥରିଟି ମୁଁ ଅନୁମନ୍ତା ମୁଁ ଅନୁମତି ପ୍ରଦାନକାରୀ କୃଷ୍ଣ ଯଦି ଅନୁମତି ନ ଦେବେ କୋଉ ପ୍ଲାଣ୍ଟ ଦେଖି କାହାର ସଫଳ ହେଇଯିବ ଭାଙ୍ଗିଗଲାଣି ଦେଖୁନାହାନ୍ତି ଷ୍ଟାଟିଷ୍ଟିକ୍ସ ବା କେତେ ପଞ୍ଚବାର୍ଷିକ ଦଶ ବାର୍ଷିକ କ'ଣ ଯୋଜନା ଫୋଜନା କରୁଛନ୍ତି ସବୁ ବଡ ଏକ୍ସପର୍ଟ ଯୋଜନା କାରିଗର ଯୋଜନା ତିଆରି କରୁଛନ୍ତି ସବୁ କ'ଣ ନା ସବୁ କ୍ଷତି କିରେ କ୍ଷତି ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ କଲ ଏତେ ଏକ୍ସପର୍ଟ ଯୋଜନା କଲ କ୍ଷତି କାହିଁକି ହେଲା ଏବଂ ଦୈବ ହତାର୍ଥ ରଚନା ଦୈବ ଭାଙ୍ଗିଗଲା ଦୈବ ହତାର୍ଥ ରଚନା ବିଷୟ ଅତି ଦେବା ଯୁଷ୍ମ ପ୍ରସଙ୍ଗ ମୁଖା ସଂସାର ବଡ଼ ଦେବତା ହୁଅ ଋଷି ହୁଅ ଖୁବ ଉଚ୍ଚ ସ୍ଥାନ ଅଧିକାରୀ ଦେବା ଯଦି ଯୁଷ୍ମ ପ୍ରସଙ୍ଗ ମୁଖା ପରି ପ୍ରସଙ୍ଗ ବି ମୁଖ ହେଲ ଆସିଲେ ପଡ଼ିଲେ ଆଉ ସଂସାର ବି ପଡ଼ିଲେ ପରି ପ୍ରସଙ୍ଗ ବି ମୁଖ ହେଲେ କିଏ ସେଥିପାଇଁ ଏ ଉପରେ ଶାସ୍ତ୍ର ଆଉ ମହାଜନ କହୁଛନ୍ତି ବୁଝିପାରିଲେ ଏ ଦୁର୍ଲଭ ମାନବ ଜୀବନ ପ୍ରତି ଏ ଯେ ପରମାର୍ଥ ଲାଭର ସୁଯୋଗ ମିଳିଛି ଏ ଦୁର୍ଲଭ ମାନବ ଜୀବନରେ ସେଥିପାଇଁ ଆମକୁ ମହାଜନଙ୍କର ଶାସ୍ତ୍ର ଯେମିତି ପଶ୍ମା ଶାସ୍ତ୍ର ପ୍ରମାଣ ଗୀତାଙ୍କୁ ମାନବା ପାଇଁ ବାଲ୍ୟକାଳ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ କାହାର ଆଜି ମୃତ୍ୟୁକାଳ ହୋଇଯିବ ସେଥିପାଇଁ ଏ କଥା ପିଲାଦିନେ ପଢା ହଉଥିଲା ଯଦିଓ ମଧୁସୂଦନ ବର୍ଣ୍ଣ ମଧ୍ୟରେ ଏ କଥା ଲେଖିଦେଲେ ଆଜି ତ ଦୌଡ଼ି ଚଳେଇଲେଣି କିନି ଆଉ ପାଠ ଆଉ ଏ କଥା ଆଉ କେଉଁଠି ଅଛି ହଁ ତା ଏ କଥା ଏ ଭାଗବତରେ କୁହାଯାଉଛି ତେଣୁ କହିପାରିବା ନା ଆମେ କୋଉ ସମୟରେ ଅନିତ୍ୟ ଏଇ ଜିନିଷଟା ଜୀବନଟା କୋଉ ମୁହୂର୍ତ୍ତରେ କୋଉ ଭାବରେ ଚାଲିଯିବ ତୁମେ କହିପାରିବ ନା ତେଣୁ ତୁମର ଆସନ୍ତି ପ୍ରାଜ୍ଞ ମହାଜନ ସୂତ୍ରେ ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି କୌମାର ଆସନ୍ତି ପ୍ରାଜ୍ଞ ଧର୍ମାନ ଭାଗବତ ଦୁର୍ଲଭ ମାନସ ତଦପି ଅଧ୍ରୁବଙ୍ଗର୍ଥ ଦେଖନ୍ତୁ ମାନବ ଜନ୍ମ ଦୁର୍ଲଭ ଅର୍ଥର ଅଧ୍ରୁବ କିନ୍ତୁ ଅନିତ୍ୟ କିନ୍ତୁ ଅର୍ଥର ସେଥିପାଇଁ କୌମାର ଆଚରିତ ପ୍ରାଜ୍ଞ ପିଲାଦିନରୁ ବାଲ୍ୟକାଳୁ ଧର୍ମ ଧନ ମୁଁ ସନ୍ତୋଷ ପିଲାଦିନରୁ ଯିଏ ଆରମ୍ଭ କରିଛି କୌମାର ଏ ଭାଗ ଧର୍ମ ଆଚରଣ କରିବା ପାଇଁ ସେ ପ୍ରାଜ୍ଞ ବ୍ୟକ୍ତି ଆରେ ବାବା ତୁ ପିଲା ଲୋକ କହିବି ଲାଗିଲୁ ବୁଢା ହେଲେ ସିନା ଦେଖିବା ଭଜନ ଭଜନ କରିବା ଇରେ ବୁଢା ହେବା ପାଇଁ ନଥିବୁ ଯଦି ଆଉ କି ହବ ହଁ ଏଇଟା ଟିକେ ବିଚାର କରୁନି ହଁ କଣ ସମସ୍ତେ ଖାଲି ବୁଢା ହେଇକି ମରୁଛନ୍ତି କିନ୍ତୁ କେତେ ପିଲା କୁଆଡେ କୁଆଡେ ମରିଲି କେତେ କଣ ଯୁବକ ମରିଲି କେତେ କୋଉଠି କଣ ହେଇଗଲାଣି ଭକ୍ତ ଚଳୁ ଦାସ କଥା କହି ମନ ବୋଧ ଚଳୁଛି ସାର ଲେଖିଛନ୍ତି ଏଇଟା ତ ସୁପ୍ରସିଦ୍ଧ କଥା ତେଣୁ ପ୍ରହ୍ଲାଦ ମହାଜନ ପ୍ରହ୍ଲାଦ ମହାଜନ ସୂତ୍ର ଏ କଥା କହିଲେ କୌମାର ପାଖରେ ଆସୁଛି ବୁଝିଲେ ତେଣୁ ପିଲାଦିନୁ ଏ ଶିକ୍ଷା ଦିଆଯିବା ଉଚିତ ଅଥଚ ଏ ଶିକ୍ଷା ଦେଉନାହାନ୍ତି ଆମ ନେତୃବର୍ଗ ଯିଏ ହେଲେ ସେମାନେ ଏ ଶିକ୍ଷା ଦେଉନାହାନ୍ତି ଯାହା ବା ଥିଲା ତାକୁ ଉଠେଇ ଦେଇ ଧର୍ମ ନିରପେକ୍ଷ ରାଷ୍ଟ୍ର ଧର୍ମ ଫର୍ମ କଥା କିଛି ଶିକ୍ଷା ଦିଆଯିବ ନାହିଁ ଆଉ ଦୋଳି ଭାଲୁ ଖେଳେ ଦୋଳି କ'ଣ ଗୋଟା କଲି ସାଇକଲଟି ଆଉ ଇଏ ପାଠ ପଢା ହେଲା ଆଉ କ'ଣ ଏଥିରେ ଆଶା କରିବା ଆଉ ଗୋଟିଏ ଗପ କହିକିରି ମୋ କଥା ମୁଁ ଶେଷ କରିବି ଆଜ୍ଞା ଏ ଯେ ବିଷୟ ଲୋକର କଥା ମୁଁ କହୁଥିଲି ମିଶିନି ଶୋଇବା ନା ରାତିରେ ନିଦ ପ୍ରକୃତରେ ତିନି ଜଣ ଲୋକ ଆଜ୍ଞା ଶୁଣନ୍ତି ନାହିଁ ରାତି ଯୋଗୀ ରୋଗୀ ଭୋଗ ଯୋଗୀ ରୋଗୀ ଭୋଗ ଏ ତିନି ଜଣ ଲୋକ ଶୁଣନ୍ତି ଯୋଗୀ ତ ଯୋଗ ସାଧନା କରିବେ ଆଉ ରାତିରେ ସିଏ ଶୁଣନ୍ତି ନା ରୋଗୀ ତ ରୋଗ ଯନ୍ତ୍ରଣା ଛଟପଟ ହେଉଛି ତାକୁ ଜଣେ ଦେଉନି ଆଉ ସିଏ ଶୁଣୁନି ଭୋଗୀ ବିଷୟ ବିଷୟ ଭୋଗୀ ବିଷୟ ଚିନ୍ତା ଗୁଡ଼ାକ ଅଛି ସେ କଥା ମୁଁ କହିଲି ମିଶି ନିଶ ଜ୍ଞାନ ତାକୁ ନିଦ ହେଉନି ବିଷୟ ଚିନ୍ତା ପ୍ରବଳ ଆଉ ନିଦ କେଉଁଠୁ ପଶିବ ତେଣୁ ଏଇ ପ୍ରକାର ଜଣେ ଭୋଗୀ ଲୋକ ଥିଲା ଆଉ ବହୁତ ଅଛନ୍ତି ଗୋଟେ କଥା ଜମା ନିଦ ହେଲା ଯେତେ ସ୍ଲିପିଂ ପିଲ୍ ଫିଲ୍ ଖାଇଲା ଯେତେ ଡାକ୍ତର ପାଖକୁ ଗଲା ହେଲା। ସାଧାରଣ ଲୋକମାନଙ୍କର ଗୋଟେ ଧାରଣା ଅଛି ଏ ମହନ୍ତ ମହାରାଜଙ୍କ ପାଖରେ କିଛି ଜଡ଼ିବୁଟି ଅଛି, ବୁଝିଲେ ପାଖରେ ଥାଏ ସବୁ ସାଧୁ ମହାରାଜ ମହନ୍ତ ମହାରାଜଙ୍କ ପାଖରେ ବୈଷ୍ଣବ ମହାରାଜଙ୍କ ପାଖରେ ପହଞ୍ଚିଗଲା ବୋଲି ଦଣ୍ଡବତ କଲା, ମହାରାଜ ଲମ୍ବା ହେଇକି ଦଣ୍ଡବତ କଲା, ପ୍ରଣାମ କଲା, ମହାରାଜ ଆଉ ମୋତେ ଟିକେ କୃପା କରେ କଣ କିରେ ନା ରାତିରେ ଜମା ନିଦ ପଡ଼ୁନି, ଆପଣଙ୍କ ପାଖରେ କଣ ଔଷଧ ଥିବ ଟିକେ କୃପା କରି ଦିଅନ୍ତୁ। ନା ଅଛି ଔଷଧ ହଁ, ମହନ୍ତ ମହାରାଜ ଦେଖିଲେ ବୈଷ୍ଣବ ମହାରାଜ ଦେଖିଲେ ଏଇଟା ତ ବିଷୟ ଭୋଗୀ ଲୋକଟା ନା, ୟା ବିଷୟ ଚିନ୍ତା ଥିବା ଯୋଗୁଁ ଆକୁ ନିଦ ହଉନି, ସେଇ ଚିନ୍ତା ଯଦି ମନ ଭିତରେ ପଳେଇବ ତ ସେଇ ନିଶ୍ଚୟ ତେଣୁ ଏ କଥା ବୈଷ୍ଣବ ମହାରାଜ ଜାଣିନି ସେ କହିଲେ ହଁ ଔଷଧ ଅଛି ପୁଣି ସନ୍ଧ୍ୟାକୁ ଆସ, ସେ ଔଷଧଟା ସନ୍ଧ୍ୟାରେ ରାତିରେ ଦିଆଯିବ ହଁ ଆସିବ ଆସିଲା। ସନ୍ଧ୍ୟାରେ ମହାରାଜ ତାଙ୍କର ଏପରି ପରି କଥା କୀର୍ତ୍ତନ କରନ୍ତି, ଶିଷ୍ୟମାନେ ବସନ୍ତି, ଅନ୍ୟ ଦର୍ଶକ ବି ଶ୍ରୋତା ଆସନ୍ତି, ଫେରି କଥା ହଁ ଗୀତା ଭାଗବତ ପ୍ରବଚନ ହଁ କୀର୍ତ୍ତନ ହଁ ତୁମେ ଯେମିତି କରୁଛେ କୀର୍ତ୍ତନ ହଁ ଫେରି କଥା କୀର୍ତ୍ତନ ହଁ ନାମ କୀର୍ତ୍ତନ ହଁ ତାର ପ୍ରବଚନ ହଁ ସବୁ ଶୁଣୁଛି ବର୍ତ୍ତମାନ ସେ ବି ଆସିଛି ଓଷର ମହାରାଜ କହିଛନ୍ତି ସେ ଥିବ ଏମିତି ପଡ଼ିଛି ଯେମିତି ବାବୁ ସବୁ ଆଉଜି କିରି ବସନ୍ତି ଗୋଡ଼କୁ ଏମିତି କରିକି ହଲେ ହେଲେ ହଁ ସେମିତି ବସିଲା ଆଉଜି ବସିଲା ପରେ କୀର୍ତ୍ତନ ହେଉଛି ଆଜ୍ଞା ସେଠି ହରି କଥା କୀର୍ତ୍ତନ ଯେଉଁଠି ହେଉଛି ସେଠି ମାୟାର ପ୍ରବେଶ ନାହିଁ, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର, କୃଷ୍ଣ ସୂର୍ଯ୍ୟ ସମ ମାୟା ହଁ ଅନ୍ଧକାର ଇଏ କଥା ଅଛି ତ ଆମର ଗୋଟେ କୃଷ୍ଣଙ୍କର କଥା ହଏ ସେଇଟା କୃଷ୍ଣ ଥାନ୍ତି ନାହିଁ ତିଷ୍ଠା ଆମେ ବୈକୁଣ୍ଠ ଯୋଗୀ ନା ହୃଦୟ ନଛ ମଧୁ ଭକ୍ତା ଦତ୍ତ ଗାଉନ୍ତି ତତ୍ର ତିଷ୍ଠା ନାରଦ ନାରଦଙ୍କୁ ତ ଏ କଥା ସ୍ୱୟଂ ଭଗବାନ କହିଛନ୍ତି ନା ମୁଁ ଏଇଠି ଥାଏ ଭକ୍ତ ବୋଲି ଯେମିତି ଆନନ୍ଦ ମୋର ନାମ ଗୁଣ କଥା କୀର୍ତ୍ତନ କରନ୍ତି ସବୁ କୀର୍ତ୍ତନ ମୁଁ ସେଇଠି ଥାଏ ତ କୃଷ୍ଣକୁ ମାୟା କେମିତି ପଶିବ ତେଣୁ ଆ ବିଷ ଚିନ୍ତାଟା ସେଠି ପଶିପାରିବ ଆଉ ବିଷ ଚିନ୍ତା ପଶିଲାନି ବସ ନ ପଶିବାରୁ ଆଉ ଶୋଇଲା ଗୁଣିମାଳା ହରି କଥା ହଉଥିଲା ବେଳେ ଯଦି କିଏ ଶୁଆଏ ତାହେଲେ ଅପରାଧ ହଏ ଶିଷ୍ୟମାନେ କଥା ଜାଣିଛନ୍ତି ତାକୁ ଚିନ୍ତୁ ହେ ଅପରାଧ ହବ ହରି କଥା ହରି ଅଭିନ ବସ୍ତୁ କୃଷ୍ଣ କଥା କୃଷ୍ଣ ଅଭିନ ବସ୍ତୁ ତାଙ୍କ ଆଗେ ତୁମେ ଶୋଇବ ଏଇଟା ସେବା ଅପରାଧ ଅଛି ଆମର ଅପରାଧ ଅର୍ଜନ କରିବ ନ ଖୋଜିବ ତେଣୁ ମହାରାଜ ଔଷଧ ଦେଉଛନ୍ତି ସେଠୁ ପାଠ ପ୍ରବଚନ ସରିଲା ଯିଏ ଯୁଆଡ଼େ ଗଲେ ପ୍ରସାଦ ପ୍ରସାଦ ନେଲେ ଶୋଇ ଲାଗିଲି ସେ ତ ସେଇଠି ଫୁଙ୍କକୁ ଆଉଛି କି ଶୋଇଛି ଘୁଙ୍ଗୁଡ଼ି ମାରୁଛି ଗଲା ଜୀବନରେ କେବେ ଏମିତି ନିଦ ଶୋଇନଥିଲା ଶୋଇଲା ରାତି ହେଲା ପାଇଗଲା ରାତି ଗୋଟେ ସକାଳ ଶୋଷମାନେ ଉଠିଲେ ରଙ୍ଗଳା ରାତି ହେଲା କୀର୍ତ୍ତନ ରାତି ସାର ନିତ ଫୁଙ୍ଗୁଣି ସୂର୍ଯ୍ୟ ଉଦୟ ଆଖି ଆଗରେ ପଡ଼ିଲା ଯେତେବେଳେ ଭୁତକି ନଉଥିଲା ଓ ଜୀବନରେ କେବେ ମୁଁ ନିତ ଶୋଇନଥିଲି କି ସୁନ୍ଦର ନିତ ମହାରାଜଙ୍କର ଭଲ ଔଷଧ ଅଛି ଆସିଲା ଲମ୍ବକିରି ଗୋଟେ କହିଲା ମହାରାଜ ଏଡ଼େ ସୁନ୍ଦର ଔଷଧ ଆପଣଙ୍କ ପାଖରେ ଅଛି ମୁଁ କେତେ ପଇସା ଖର୍ଚ୍ଚ କଲେଣି ଟଙ୍କା କେହି ବଡ଼ ବଡ଼ ଡାକ୍ତରଙ୍କ ଠାରୁ ଔଷଧ ଖାଇଲି ଜମା ନିଦ ହେଇଥିଲା ଏଡ଼େ ସୁନ୍ଦର ନିଦ ମୁଁ ଶୋଇଲି ନା ମହାରାଜଙ୍କର ହଁ ଔଷଧ ଆମ ପାଖରେ ଅଛି ପରା ତୁ ପ୍ରତିଦିନ ଆଗେ ପ୍ରତିଦିନ ଆସେ ଔଷଧ ଦେବି ତତେ ବୈଷ୍ଣବ ଏପରି ଏହିପରି ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗୀନ କରି ଯାଏ ତା ଭକ୍ତ ସବୁ ପ୍ରାପ୍ତ ହୁଏ ଯେଉଁ ଭକ୍ତି ଲାଭ ପରମାର୍ଥ ଲାଭ ପାଇଁ ଏମାନଙ୍କ ଜୀବନ ଉଦ୍ଦିଷ୍ଟ ଅଛି ସେଥିପାଇଁ ଭକ୍ତ ସଙ୍ଗ ବୈଷ୍ଣବ ସଙ୍ଗ କରିବା ପାଇଁ ପଡ଼େ ତାହେଲେ ଭକ୍ତି ଲାଭ ହେଇ ସାଧୁ ସଙ୍ଗ ସାଧୁ ସଙ୍ଗ ସର୍ବଶାସ୍ତ୍ରେ କହିମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ ଏ କଥା ଏଠି କୁହାଯାଇଛି ଭାଗବତରେ ଆମର ତେଣୁ ସାଧୁ ସଙ୍ଗ ପ୍ରତି ସମସ୍ତେ ଲାଳିତ ହେବା ଉଚିତ ସାଧୁ ସଙ୍ଗେ କୃଷ୍ଣ ନାମ ଏଇ ମାତ୍ର ଚାଲ ସଂସାର ଜିନିଷ ଆର କଣ ବସ୍ତୁ ନାମ ଏଇଟା ହେଉଛି ଏଇ ଗୋଟିଏ ଆବଶ୍ୟକତା ଆମର ଅଛି ସାଧୁ ସଙ୍ଗେ କୃଷ୍ଣ ନାମ କାରଣ ଏଇ ଭୌତିକ ସଂସାର 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 କରି ମିଛେଗଲା କାଭନା କହିବ କିଛି କହିଲ ଜନ୍ମଚାର ଏ ଯେଉଁ ସଂସାର ଏ ସଂସାର ସଂସାର କରିକି ମିଛେ କାଳ ଚାଲିଯାଉଛି କେବଳ ଜଞ୍ଜାଳ ଉପରେ ଜଞ୍ଜାଳ ଯାହା କହିଲେ ସଂସାର ମହାଜନ ସୂତ୍ରରେ ଭକ୍ତି ସଂସାରର ବୋଝ କହିଲା ପ୍ରବଳ ଦିନ ଦିନ ବଢ଼ୁଛି ବୋଝ ନା କମୁଛି ବୋଝ ଦିନ ଦିନ ଭାରି ହେଉଛି ଆଜ୍ଞା କିଛି କମିବାର ନାହିଁ ସଂସାର ସଂସାର କରି ମିଛେଇ ଗଲା କାଳ ଲାଭନ ହୋଇଲ କିଛି ଲାଭ କଣଟା ଅଛି ଦଣ୍ଡାର ଗୁଡ଼ିଏ ଅଛି ସେଥିପାଇଁ ଏଥିରୁ ମୁକ୍ତ ହେବାର ଉପାୟ ସାଧୁସଙ୍ଗ ସତ୍ସଙ୍ଗ ସାଧୁ ବୈଷ୍ଣବ ମେଳରେ କଥା କୀର୍ତ୍ତନ ଶ୍ରବଣ କୀର୍ତ୍ତନ ପରିଣାମ ଶ୍ରବଣ କୀର୍ତ୍ତନ ଏଇ ମାତ୍ର ତା ସଂସାର ଜିନିଷ ସେଥିପାଇଁ ସାଧୁମାନେ ଯେ ପରମ କାରୁଣିକ ସେମାନେ ପରି ପୃଥିବୀର ସର୍ବତ୍ର ଯାଇ ମାଇକ ଲଗେଇକିରି ପରି କଥା କୀର୍ତ୍ତନ କରୁଛନ୍ତି ହରିନାମ କୀର୍ତ୍ତନ କରୁଛନ୍ତି ସୁଖ ବାସନ ପାଇକିରି ସୁଧା ଜ୍ଞାନ ଜ୍ଞାନ କହୁଛନ୍ତି ସୁଖ ବାସନ କୋଉଠି ଅପମାନ କୋଉଠି ମାଡ କୋଉଠି ଗାଳି ସବୁ ଶୁଣିକିରି ଆଜି ଗୋଟେ କେମିତି କଣ ଖାଇବାକୁ ନା କି କଥା ସବୁ ଅଛି ପରା ଆଉ ଆଉ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଇଛି ସେ ପୁଣି ଏ କଥା କହୁଛନ୍ତି ଏସବୁ ଶୋଇକିରି ଏମାନେ କିରେ କାରୁଣିକ ହଉ ହଉ କଣ କରାଯାଏ ବାଲି ସେତେ କୃପା ଏଟା ତ ମୂର୍ଖତା ଜାଣିନାହିଁ ଆଉ ତାକୁ ଯଦି ଆମେ କୃପା ନ କରିବା କିଏ କୃପା କରିବେ ତେଣୁ ହେ ଭାଗବତ ବନ୍ଧୁଗଣ ଆପଣମାନେ ହିଁ ୟାଙ୍କର ଭରସା ତେଣୁ ବୈଷ୍ଣବ ଏପରି କୃପା କରୁଛି ଯାଇ ହଉ ଯେମିତି ଗଭ ବୋଝ ବୋହୁଛି ବହୁ ବହୁ ଚନ୍ଦନ କାଠର ବୋଝ ବହୁତ ଦିନେ ନାକରେ ବାସିଯିବ ବାସନା ଲାଗି ତେଣୁ ଏହିପରି ସତ୍ସଙ୍ଗ ହଉ ହଉ ସେ ସୋ ପଛେ ଘୁମୁ ପଛେ ମହାରାଜ କହିଲେ ସେ ଆସୁ ସବୁଦିନ ଏହିପରି ଆସି ଆସି ତାର ପରିବର୍ତ୍ତନ ହେଇଗଲା ସାଧୁ କୃପାର ହେଇଗଲା ତା ବିଷୟ ଚିନ୍ତା ଛାଡ଼ିଗଲା ସେ ଭକ୍ତ ବୈଷ୍ଣବ ହେଇଗଲା ଔଷଧ ଠିକଣା ଆମେ ପାଇଲା ଆଉ ବୁଝିଲୁ ଏ ହେଉଛି କଥା କଳି ଯୁଗ ହିଁ ଭୟଙ୍କର ଯୁଗ ଆଉ କଳି ଯୁଗେ ସାଧୁ ଗୁରୁ ମିଳିବା କଠିନ ଜାଣିଆ ସାଧୁ ଗୁରୁ ରୂପେ କୃଷ୍ଣ ଆସିଲା ନଦିଆ ଜୀବରେ ଜାଣିଆ ସାଧୁ ଗୁରୁ ରୂପେ କୃଷ୍ଣ ଆସିଲା ନଦିଆ ପ୍ରକୃତରେ ସେ କୃଷ୍ଣ ଚୈତନ୍ୟ ମହାପ୍ରଭୁ ଉପରେ 500 ବର୍ଷ ତଳେ ନଦିଆରେ ଜନ୍ମ ହେଲେ ସାଧୁ କିମିତିକା ଗୁରୁ କିମିତିକା ସେ ଜଣିଲେ ହରେନ୍ନାମ 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 ଏଇବ କେବଳ ଭଗବଦ୍ଗୀତାର ଯୋଉ ଶେଷ ସିଦ୍ଧାନ୍ତ ଯୋଉ କୃଷ୍ଣ ଦେଇଗଲେ ତରୁଣ ବ୍ରଜ ଏ ଯୋଉ ଶରଣାଗତି କଥା ସେ ଶରଣାଗତି ଶିଖେଇବା ପାଇଁ ସ୍ୱୟଂ ଭଗବାନ ଶ୍ରୀ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଭକ୍ତ ଭାବ ଅଙ୍ଗୀକାର କରି ନିଜେ ଆଚରଣ କରି ଶିଖେଇବା ପାଇଁ ଶିଖାଏ ଶରଣାଗତି ଭଗବତି ପ୍ରାଣ ସେ ଦେଖିଦେଇ ସେ ମହାପ୍ରଭୁ ଶ୍ରୀ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ସେ କଥା ଆମେ କହୁଥିଲେ ସର୍ବବେଦ ବୋଲେ ବା ହରିନାମ ସାର ପାଇବେ ପରମା ପ୍ରତି ଆନନ୍ଦ ଯତ ବେଳପୂର୍ଣ୍ଣ ବୋଲେ ମତେ ମୁକ୍ତ ମହାଜନ ପରବ୍ରମେ କରେ ସଦା ନାମ ସଂକୀର୍ତ୍ତନ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ହରେ
ମୁକ୍ତ ମୁକ୍ତି ପରେ ମଧ୍ୟ ନାମ ଚାଲିବ ସର୍ବଦା ଚାଲିବ ବୃଦ୍ଧାବସ୍ଥାରେ ଚାଲିବ ମୁକ୍ତାବସ୍ଥାରେ ମଧ୍ୟ ଚାଲିବ କାହିଁକି ନା ଏ ନାମ ଦଉଛି ନାମର ମୁଖ୍ୟ ଫଳ ହଉଛି ପ୍ରେମ ଯେଉଁ ପ୍ରେମରେ କୃଷ୍ଣ ବନ୍ଧା ହୁଅନ୍ତି କୃଷ୍ଣ ମିଳନ୍ତି ତେଣୁ ଯେଉଁଥିପାଇଁ ମାନବ ଜୀବନ ଉଦ୍ଦିଷ୍ଟ ଏ ନାମ ଗାନରେ ତାହା ମିଳିପାରିବ ଯଦି ତୁମେ ଉପଯୁକ୍ତ ନାମ ତତ୍ତ୍ୱବିଧି ଗୁରୁ ଗ୍ରହଣ କରି ତାଙ୍କର ଆନୁଗତ୍ୟରେ ସାଧନ ବିଧି କଡ଼ାକଡ଼ି ପାଳନ କରି ହରିନାମ ନିରପରାଧରେ କରିପାରିବ ଅତି ସହଜ ସୁଗମ ଉପାୟ ଦିଆଯାଇଛି ତାହେଲେ କୃଷ୍ଣ ପ୍ରେମ ମିଳିବ କୃଷ୍ଣ ମିଳିବ ଯେଉଁ ପ୍ରେମରେ କୃଷ୍ଣ ବନ୍ଧା ତାହେଲେ ପୁଣି ନାମ ନାମ ଅଭିନ୍ନ କୃଷ୍ଣ ନାମ କୃଷ୍ଣ ଅଭିନ୍ନ ବସ୍ତୁ ଭିନ୍ନ ମୂର୍ତ୍ତି ଅପରାଧ ହେଇଯିବ ଭିନ୍ନ ନୁହନ୍ତି ସେ ନାମ ସ୍ମରିଲେ ରୂପ ଆସେ ସାଙ୍ଗେ ସାଙ୍ଗେ ତୁମେ ଦେଖିବ ତାଙ୍କର ପୁରଣ ମହାନ ରୂପ ମାଧୁର୍ଯ୍ୟ କଲେ କୃଷ୍ଣ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭନ କୋଟି କନ୍ଦର୍ପର ରୂପ ଶ୍ରୀକୁ ଧିକ୍କାର କରୁଛି ଯେ କୃଷ୍ଣଙ୍କର ସୌନ୍ଦର୍ଯ୍ୟ ତାକୁ ତୁମେ ଦେଖିପାରିବ ଯଦି ତୁମେ ଉପଯୁକ୍ତ ନାମ କର୍ତ୍ତବ୍ୟ ଗୁରୁଙ୍କର ଆନୁଗତ୍ୟରେ ଶୁଦ୍ଧ ନାମ କରିପାରିବ ଇଏ ସୁଦସିଦ୍ଧ କଥା ଇଏ କଳିଯୁଗ ପାଇଁ ଏତେ ସହଜ ସୁଗମ ବାଟଟା ଦିଆହେଇଛି ଅନ୍ୟ ଯୁଗରେ କଥା ନାହିଁ ଅଥଚ ଆମେ ତାକୁ କିଛି ଗ୍ରହଣ କରୁନା କି ଦୁର୍ଭାଗ୍ୟ କି ଦୁର୍ଭାଗ୍ୟ ସେଥିପାଇଁ ଶ୍ରୀମନ୍ ମହାପ୍ରଭୁ ଆସିଲେ ସେ ଚାରୋଟି ସାବୁନ ବିଧି ଦେଇଗଲେ ତାର ଭାଗବତ ଅଛି ମାଛ ମାଂସ ଅଣ୍ଡା ପିଆଜ ରସୁଣ ଆହାର ନାହିଁ ବାପ ଶୁଦ୍ଧ ସାତ୍ୱିକ ଖାଦ୍ୟ ପ୍ରସ୍ତୁତ କର ଭଗବାନ କୃଷ୍ଣ ବା ଜଗନ୍ନାଥଙ୍କ ପାଖରେ ଭୋଗ ଲଗା ପ୍ରସାଦ ପା ଯିଏ କିଛି ନ କରୁଛି କେବଳ କୃଷ୍ଣ ପ୍ରସାଦ ପାଉଛି ତାର ଏଇ ଭକ୍ତି ଜାଗ୍ରତ ତାର ହୃଦୟ ବି ଶୁଦ୍ଧ ଏଇ କଥା ଭିଭିରି ପ୍ରମାଣ ଅଛି କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ ନାହିଁ ମଦ ଗଞ୍ଜେଇ ଅଫିମ ବଡ ବଡ ନିଶା ଚା କଫି ପାନ ସିଗରେଟ ବିଡ଼ି ତମାଖୁ ଏସବ ମନ ଏସବ ମାଦକ ଦ୍ରବ୍ୟ ଏସବ ଏବଂ ଦ୍ରୁତ କ୍ରୀଡ଼ା ନାହିଁ ଜୁଆ ଖେଳ ତାସ ଖେଳ ପଶା ଖେଳ ତାଲି ଖେଳ ଲଟ୍ରି ଖେଳ ବାଘପୁରୀ ଖେଳ ଏସବୁ ଜୁଆ ଖେଳ ଭିତରେ ଗ୍ୟାମ୍ବଲିଂ ଇଂଲିଶରେ ଦ୍ରୁତ କ୍ରୀଡ଼ା ଭିତରେ ଯାଉଛି ପୁଣି ଥିଏଟର ସିନେମା ନାଚ ତାମସା ଟିଭି ବିକୃତ ଚିତ୍ର ଦର୍ଶନ ଏଗୁଡ଼ା ମନ ଆସ କରାଯାଏ